सखृन्मिलितं येन तस्मै श्रीगुरुवे नमः नमः विष्णुपदाय कृष्णपृष्ठाय भूतले श्रीमते गौरगोविन्दस्वामिनिति नामिने नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्तस्वामिनिति नामिने नमस्ते सरस्वतीदेवे गौरवाणी प्रचारिणी निर्विशेष शून्यवादी पाश्चात्यदेशतारिणी जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद हरे कृष्ण 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 हरे 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 राम 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 हरे हरे ॐ नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय बड़े महाराज चरित प्रसंग्रह हरे कृष्ण बड़ी महाराज प्रसंग में मैंने 15 अध्याय रे सुनुले कि भली बड़ी महाराज शुक्राचार्य को प्रसन्न करी स्वर्गपुर को जाई बड़ी महाराज सहित इंद्रदेव सहित युद्ध करने युद्ध करने वास्तविक बड़ी महाराज उद्देश्य नथिला बड़ी महाराज उद्देश्य इंद्रपुर को अधिकार करवा कारण जेहेतु वंश परंपरा क्रमे इंद्र किए हम इंद्र किए हम से जेहेतु प्रतिद्वंदिता अच्छी कारण भगवान व्यवस्था भगवान सुव्यवस्था कर जो मैंने इंद्र हे स्वर्गपुर राजा हे से तीन जगतर राजा तेणु पुरंदर जी इंद्र अच्छा सप्तम मनंतर एवं जी जो मनंतर इंद्र हे सी भूलोक स्वर्गलोक एवं पाताल लोक त्रिलोक से ही अधीश्वर हे तेणु बड़ी महाराज चाहती वंश परंपरा क्रमे जेहेतु द्वंद्व अच्छी से चाहती आम वंशर परंपरा आम वंशर परंपरा असुर वंशर परंपरा ही इंद्र पद को अधिकार कर बास तेणु युद्ध करवा मुख्य उद्देश्य नुहे पद अधिकार करवा हूँ मुख्य उद्देश्य एवं जो स्वर्गपुर को से जाते आम मैंने गत काली शुणुले तो मु बहुत शीघ्र शीघ्र कथा ही कह पड़ा कारण 9 अध्याय अच्छा 9 अध्याय 7 दिन भर सर संभव ना आमको 2-3 अध्याय 2 अध्याय अधा अधा श्लोक छाड़ देखिए पड़े कल आम मैंने शुणुले शेष श्लोक सुखदेव गोस्वामी परीक्षित महाराज कहते मृदंग शखान कदुंध विश्वने सताल वीणा मृद इष्ट वेणुवि मृद इष्ट वेणुवि मृद मान ड्रम आ सब ताल ए मृदंग शख दुंदुवी वीणा जो बाजे वेणु बाजे नृत्य सवादी उपगीत उपदेव गीत के गंधर्व मान जो सुंदर भाव गान करती एवं सुंदर सुसंगीत ताल नृत्य करती मनोरमा सुप्रभयाजित प्रभा स्वयं प्रभादेवी प्रभा को स्वर्गपुरा जीति जाटार ही पुरंदर इंद्र थिले वर्तमान बलि महाराज से स्वर्गपुर को एते सुसुंदर स्वर्गपुर को आज घेरी जाइछन्ते बलि महाराज सैन्य मान समीपाद एवं चक्रतपाद मध्यम ए श्लोक गोटे टीका रचना करिसन्ति पाठांतरे जीताग्रह सूर्योदय जगा स्व प्रभया जीत प्रभा केउटी जीत ग्रह अछि पाठांतर से जहा भी हूँ सूर्यंकर कांति को मध्य विजय करिसन्ति जोंटी जीत ग्रह अछि तेणु सूर्यंकर कांति को जय कर प्रभांकर प्रभादेवी प्रभा को जय कर ए स्वर्गपुर को बलि महाराज सैन्य मान घेरी आई तेज प्रश्न आसूच सुखदेव गोस्वामी कहीं स्वर्गपुर वर्णना कले समीपात प्रथम साढ़े एगारटा श्लोक को वर्णना करने पूर्व ही स्वर्गपुर को किए जानती किए न जानती एटा कही सारापर आम स्वामीपाद टीका पाठ करवा स्वर्गपुर को जी कैंडिडेट किए मानी कलीजुगर तो जहाँ प्रभुपाद जी बहुत सुंदर प्रवचन दिखती और सब समय गोटे कथा कहते कहीं लोक संख्या वृद्धि होती लोक मैंने ग्रह ए भूलोक उच्च ग्रह को जाऊना लोक मैंने पापाशक्त पुण्य करृत्ति ना जो कि पुण्यकर्म कि करठता जिते खराब गुण सब रही तेणु पुण्यर फल भागी से कलेजुग लोक मैंने पुण्य करुंतु पुण्य करने तो किसी क्वालिफिकेशन दरकार ना लोक मान पुण्य कर योग्यता ही ना तेणु योग्यता न थे जो पुण्य करफल पाई ना उच्च लोक को जनसंख्या वृद्धि हो ये भूलोक जाम होती लोक मैंने अधिक कारण उच्च लोक किए जाऊना उच्च लोक को जीवा को हेले ए वस्तु दरकार स्वर्ग को जीवा को हेले कित्ते सुंदर भागवतम कही पिता तो मरीगला पर आम इनविटेशन कार्ड बांटी दूचे आम बापा स्वर्ग को गले स्वर्गारोहण कले अरे स्वर्गारोहण जीवा कि नरकारोहण कले स्वर्ग को जीवार क्वालिफिकेशन अच्छे आज्ञा श्लोक बैस कहते जान ब्रजंती अधर्मिष्ठा खला भूत द्रोहो सठा मानिनो कामिनी लुब्धा ए विहीना ब्रजंती जत क्यों व्यक्ति माने स्वर्ग को जानती एवं क्यों व्यक्ति माने स्वर्ग को न जानती इस श्लोक रे कह जाउछन्ति जान न ब्रजंती एई स्वर्ग लोक को जीवा एते सहज ना वैकुंठ कथा छाड़ी दियंतु स्वर्ग को जीवार क्वालिफिकेशन देखंतु जांग न ब्रजंती अधर्मिष्ठा जो माने पापाशक्त व्यक्ति जो माने पापर जो मानकर मति अछि बा पाप कर्म करुछंती से माने केबेले स्वर्ग को जाई परिबे ना अधर्मिष्ठा तनो आपण कहंतु कलिजुगर के माने अधर्म न करुछंती पाप न करुछंती एबर ए माने किबोली स्वर्ग को जीवे जांग न ब्रजंती अधर्मिष्ठा खला खला शब्द अर्थ संपद कर दृष्टा जो मैंने सुशील स्वभाव नुहति दुष्ट स्वभाव जो गृह स्वामी स्त्री प्रति दुष्ट आचरण करी स्वामी प्रति दुष्ट आचरण पुत्र पिता प्रति दुष्टता आचरण करीलता ना से लोक मैंने किभली स्वर्ग को जी आप मन कर जो पर गोटे शिष्टता ना शीलता ना दुष्ट स्वभाव लोक अच्छा तेरे समाज कौन अवस्था देखते समाज कौन तेना अधर्मिष्ठा खला भूत द्रोह जो मैंने जीव को पीड़ा दिखती जीव को जो मैंने पीड़ा दिखते स्वर्ग जाए ना सुखदेव गोस्वामी कहते स्वर्गपुर एत सुंदर वर्णना कर सारापुर स्वर्गपुर जो मैंने बास करोग्यता कहते इनडायरेक्टली बलि महाराज जे के पुण्यवान तांकर सैन्य मान जे केते पुण्यवान असुर कुल जन्म होई से माने इंद्रपुर को जाई सारले ना कित्ते মানে ভাগবতের কেত সুন্দর কথা তিনোটি জায়গা এই শ্লোকের তিনটা কথা বর্ণনা করা হয়েছে। ইন্দ্রপুরের যে দেবতা মানে তাঁর যোগ্যতা দেখুন এই পিলামানে পিলামানকু মানে পিলামান পছকু নাই জানে মানে খেলে ছোট পিলামানে সেমান জানা দেরা তাঁর পছকু নাই জানে আর যে মানে ইন্দ্রপুরকু যিবে সেমানকর যোগ্যতা কয়া যাচ্ছে এবং বলি মহারাজ আর তাঁর সৈন্য মানকর যোগ্যতা দেখুন অসুর কোলে জন্ম হই মধ্য সেমানকর এ স্বভাব নথিলা যদি তাঁর এ স্বভাব থাকতা তাহলে সেমানে ইন্দ্রপুর কিভাবে যাইতাম সব কথা ভাগবত পুরে গোটিয়ে শ্লোকরে সব সূচনা দৌছন্তি না তেনো অসুর মানে ভূতদ্রোহ নহন্তি সেমানে অসুর কোলে জন্ম হলে বলি জন্ম হলে সুদা সেমানে জীবকু পীড়া দিয়ন্তি না রাক্ষস ক্যাটাগরি অলগা অসুর ক্যাটাগরি অলগা এসব ভিন্ন ভিন্ন শ্রেণীর অছন্তি এবং মোর তো সংস্কৃত জ্ঞান নাই মুঝা পাঠ করি যেতি গুরুদেব কৃপার সাধু মহাজন কৃপার মু লাভ করছি সেতি হিং কৌছি অসুর মানকর ভগবত তত্ত্ব জ্ঞান সম্পূর্ণ ভাবে লব্ধ সেমানে প্রাপ্ত সেমানে জানন্তি কিন্তু কেবল জীবনের আচরণ করি পারন্তি না বাস বহুত সুন্দর ফিলোসফি সেমানে জানন্তি আজিকালের তথাকৃত ধার্মিক নেতা মানে বি জানন্তি না অসুর মানে যে ফিলোসফি জানন্তি এত সুন্দর নীতি সেমানে জানন্তি সেপাই ইন্দ্রপুরকু বলি মহারাজঙ্ক সহিত যে সৈন্য মানে যাইছন্তি সেমানে এসব তাঙ্কর গুণ নথিলা সেমানে সুগুণ সম্পন্ন থিলে নহলে ইন্দ্রপুরকু যিবে কিভলি যাম ন ব্রজন্তি অধর্মিষ্ঠা স্বর্গপুরকু পাপী মানে যাইপারিবে না খোলা দুষ্ট মানে যাইপারিবে না ভূতদ্রোহা যে মানে পশু মারি ভোজন করুছন্তি বা জীবকু সবলে কষ্ট দৌছন্তি এপরিকি যে মানে পরপীড়ন করুছন্তি নিজের বচন দ্বারা বি সেমানে স্বর্গ লোক যাইপারিবে না ভূতদ্রোহ ভূতদ্রোহ সঠা যে মানে ঠক প্রবঞ্চক সেমানে স্বর্গকু যাইপারিবে না মানিন কামিন লুব্ধ মানিন যে মানকর অভিমান আছে দেখুন রাক্ষস এ রাক্ষস কুচি অসুর মানে কেতে সুগুণর বলি মহারাজ তাঙ্কর সৈন্য মানে কেতে সুগুণর সেমানকর অভিমান নথিলা অভিমান দিলে সেমানে আজ ইন্দ্রপুরকু যাইপারিনথান্তি যেমানকর অভিমান আছে সেমানে বি ইন্দ্রপুরকু যাইপারিবে না জনে অভিমানহীন ব্যক্তি হি স্বর্গকু যায় মানিন কামিন যেমানে বিষয়রে বিষয়াসক্ত নারী আসক্ত বা ধন আসক্ত বা সংসার আসক্ত সেমানে কেবে যাইপারিবে না স্বর্গলোক ভাই স্বর্গলোকরে ভোগ আছে ভোগ মানে নয় যে এইভাবে যেভাবে বিষয় ভোগ লোক মানে করছেন সেভাবে ভোগ না অতি সুসুন্দর ভোগ তা সহ হরিভোজন এ ভোগ নুয়ে মানে কেবল পশুবৃত্তি যেমন এ সংসারে চালছে না কামিন লুব্ধা যে মানে লোভী শ্রেণীর লোক লোলুপ যে ব্যক্তি মানে এবি হি না সুখদেব গোস্বামী তা প্রবচনাকে সারিবার আছে না শীঘ্র শীঘ্র কে নজিবে ন কহি কহিলে এই লোক মানে যাইপারন্তি না এবি হি না ব্রজন্তি যত যে মানকর এই গুণ নাহি অর্থাৎ এই গুণ উপরে এই গুণর সেমানে স্পর্শ করন্তি না যে মানে ঠক নুহন্তি যে মানে অধর্মনিষ্ঠা নুহন্তি যে মানে ভূতদ্রোহ নুহন্তি যে মানে কামিন নুহন্তি যে মানে লুব্ধক নুহন্তি ব্রজন্তি যত সেমানে স্বর্গকু যাআন্তি তবে প্রশ্ন আসিব এত সুন্দর স্বর্গ আজ লাভ করেছন্তি পুরন্ধর ইন্দ্র কিন্তু কাহঙ্ক কৃপারু সেই গুরুদেবঙ্ক কৃপারু বৃহস্পতিঙ্ক কৃপারু কিন্তু কেতে বড় ভুল করুছন্তি ভোগর গোটিয়ে স্বভাব ভগবান ভগবদ গীতার হি কৌছন্তি ভোগ ঐশ্বর্য প্রসক্তানাম তুয়া প্রভূত চিতসাম ব্যবসায়াত্মিকা বুদ্ধি সমাধীন বিধিয়তে কেতে বড় সে ত্যাগী হো কেতে বড় সন্ন্যাস হো কেতে বড় সাধু হো যদি ভোগরে রহিলা তুয়া প্রভূত চিতসাম প্রভু এ স্বর দিয়েছেন না স্বর তো ইন্দ্রটা বাহার করে নিপারিবেনি আপন ভোগবস্তু পৌঁছিলা মানে এই ইন্দ্রিয় মানে ভোগবস্তু দ্বারা চিতকু অপহরণ করে নেবে প্রসক্তানাম ভোগ ঐশ্বর্য প্রসক্তানাম তোয়া অপ্রভূত চিতসাম এই চিতকু অপ্রভূত করে নেবে ব্যবসায়াত্মিকা বুদ্ধি সমাধীন বিধিয়তে ব্যবসায়াত্মিকা বুদ্ধি স্থির বুদ্ধি ଭଗବତ ବୁଦ୍ଧି ସେ ଲାଭ କରିପାରିବ ନା, ଭଗବତ ଚେତନା ସେ ରହିପାରିବ ନା। ସେଥିପାଇଁ ତୀର୍ଥାଶେଷ ମଣ୍ଡଳପତି ସଦାଶ୍ରେଣୀ ତୁଚ୍ଛ। ମହାପ୍ରଭୁଙ୍କ ଶିକ୍ଷାରେ ମହାପ୍ରଭୁ ବହୁତ ଖୁସି ହୁଅନ୍ତି। ମହାପ୍ରଭୁର ଭକ୍ତ ଯତ ବୈରାଗ୍ୟ ପ୍ରଦାନ, ଯାହା ଦେଖି ପ୍ରୀତ ହଏ ଗୌର ଭଗବାନ। ମହାପ୍ରଭୁ ବହୁତ ଖୁସି ହୁଅନ୍ତି ଯଦି କିଏ ବିଷୟ ବୈରାଗ୍ୟ ବିଷୟକୁ ତ୍ୟାଗ କରେ, ଇଏ ହଉଛି ପ୍ରକୃତ ବୈରାଗ୍ୟ। ମହାପ୍ରଭୁ ବହୁତ ଖୁସି ହୁଅନ୍ତି। କୃଷ୍ଣଦାସ କବିରାଜ ଗୋସ୍ୱାମୀ ରଘୁନାଥ ଗୋସ୍ୱାମୀଙ୍କର ତ୍ୟାଗକୁ ବର୍ଣ୍ଣନା କରି, ଯେତେବେଳେ ରଘୁନାଥ ଗୋସ୍ୱାମୀ ସବୁକିଛି ତ୍ୟାଗ କରି ଆସି ଭିକ୍ଷା ମାଗିଲେ, ଭିକ୍ଷାବୃତ୍ତି ସିଂହଦ୍ୱାରରେ ଛାଡ଼ି ପେଜନଳାରେ ଯାହା କୁହନ୍ତି ପୂର୍ବ ଦିନର ଅର୍ଣ୍ଣକୁ ଭୋଜନ କଲେ, ସେଥିରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ନିଜେ ରଚନା କରିଛନ୍ତି। ମହାପ୍ରଭୁଙ୍କର ଭକ୍ତର ସୂଚନା କ'ଣ ନା, ବୈରାଗ୍ୟ ହୋଇ ତାଙ୍କର ପ୍ରାଧାନ୍ୟ, ବିଷୟ ପ୍ରତି ନିରାଶକ୍ତ। ଇଏ ମହାପ୍ରଭୁଙ୍କର ଶିକ୍ଷା, ଇଏ ମହାପ୍ରଭୁଙ୍କର ଧାରା। ଆଉ ମହାପ୍ରଭୁ ଯେଉଁମାନଙ୍କୁ ଶିଷ୍ୟ କରିଥିଲେ ସେମାନେ ଆମ ଭଳି ନଥିଲେ। ଦେଖନ୍ତୁ ପ୍ରଭୁପାଦଙ୍କର ଶିଷ୍ୟମାନଙ୍କର କ୍ୱାଲିଫିକେସନ, ମଣ୍ଡଳପତି ସମସ୍ତେ ପ୍ରଭୁପାଦଙ୍କର ଏଭଳି ଶକ୍ତି ଥିଲା, ଯେଭଳି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଚାର କରୁଥିଲେ, ସବୁ ସୁଶୀଳ ଗୁଣବନ୍ତ ଆଉ ସମ୍ଭ୍ରାନ୍ତ ବଂଶୀୟ ପରିବାର ଲୋକମାନେ ସମସ୍ତେ ଆକୃଷ୍ଟ ହୋଇ ସବୁ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ଠାକୁରଙ୍କର ଶିଷ୍ୟ ହୋଇଥିଲେ। ଆଉ ପ୍ରଭୁପାଦଙ୍କର ଯେଉଁମାନେ ଶିଷ୍ୟ ସେମାନଙ୍କର ଯୋଗ୍ୟତା ଦେଖନ୍ତୁ, ସମସ୍ତଙ୍କ ନିକଟରେ। ସେଥିପାଇଁ ପ୍ରଭୁପାଦ କହିଛନ୍ତି, ମୁଁ ସବୁ ଦେଶରୁ ଗୋଟିଏ ସୁନ୍ଦର ସୁନ୍ଦର ଫୁଲକୁ ସଂଗ୍ରହ କରିଛି, ସବୁ ତ୍ୟାଗ କରିଦେଇଥିଲେ। ଏବଂ ମହାପ୍ରଭୁଙ୍କ ଶିକ୍ଷା ସେ ମହାପ୍ରଭୁଙ୍କର ଶିଷ୍ୟମାନେ ଷଡ଼ ଗୋସ୍ୱାମୀମାନେ ସବୁ ତ୍ୟାଗ କରିଥିଲେ। ଭଜନ ଭୋଗରେ ହବ ନା, ତେଣୁ ମହାପ୍ରଭୁ ଖୁସି ହୁଅନ୍ତି। ମହାପ୍ରଭୁର ଭକ୍ତ ଯେତ ବୈରାଗ୍ୟ ପ୍ରଧାନ, ଯାହା ଦେଖି ପ୍ରୀତ ହେଲ ଗୌର ଭଗବାନ। ମହାପ୍ରଭୁ ଏଥିରେ ବହୁତ ଖୁସି ହୁଅନ୍ତି। କିନ୍ତୁ ଇନ୍ଦ୍ର ଦେବରାଜ ହେଇ ଆଜି ଭୋଗରେ ମାତି ଯାଇଛନ୍ତି, କିନ୍ତୁ ଯେଉଁ ଅସୁରମାନଙ୍କର ସ୍ୱଭାବ ହେଲା ଭୋଗ, ସେମାନେ ଭୋଗକୁ ତ୍ୟାଗ କରି ଭୋଜନ କରୁଛନ୍ତି। କାହିଁକି ନା, ଦୈବାସୁର ସଂଗ୍ରାମରେ ପରାସ୍ତ ହେବା ପରେ ତାଙ୍କର ଭୋଗ ବୃତ୍ତିଟା କମିଯାଇଛି ପ୍ରଭୁଙ୍କ କୃପାରୁ। ସେମାନେ ଜାଣିଲେ ନା, ଭୋଗରେ ହିଁ ସୁଖ ମିଳିବ ନା, ଆମକୁ ଭଜନ କରିବାକୁ ପଡିବ। କିଭଳି ବିପରୀତ ହେଇଯାଇଛନ୍ତି, ପୁରନ୍ଦର ଭାବିଲେ ସେ ନିଶ୍ଚିନ୍ତ ହେଇଗଲେ। ସେ କହିଲେ, ଆମେ ବଳି ମହାରାଜ ଆଉ ସୈନ୍ୟମାନଙ୍କୁ ପରାସ୍ତ କରିଦେଇଛୁ, ବର୍ତ୍ତମାନ ଆଉ ସ୍ୱର୍ଗପୁର କିଏ ଆଟାକ୍ କରିବେ, ଚାଲ ଭୋଗରେ ଲାଗିଯାଉ। ସିଏ ଭୋଗରେ ଅଛନ୍ତି, କିନ୍ତୁ ପୁରନ୍ଦର ଭୋଗରେ ଥିବା ବେଳେ ବଳି ମହାରାଜଙ୍କ ସହିତ ସମସ୍ତ ଅସୁରମାନେ ପ୍ରଭୁଙ୍କ ଭଜନରେ ଲାଗିଛନ୍ତି। ତେଣୁ ବ୍ୟବସାୟତ୍ମିକା ବୁଦ୍ଧି ସମାଧୀନ ବିଧିୟତେ, ଭୋଗରେ ରହିଗଲେ ମନ ପ୍ରଭୁଙ୍କ ଚରଣରେ ରହିବ ନା। ଆଉ ଯେଉଁ ସମୟରେ ଭଗବାନଙ୍କର ଭଜନ ନାହିଁ ମାନେ, ସେ ଇନ୍ଦ୍ରପୁର ହେଲେ ବି ବିପଦ ଆସି ପହଞ୍ଚିବ ନା। ଇନ୍ଦ୍ର ଦେବାଙ୍ଗନାଙ୍କ ସହିତ ଏଭଳି ସୁଖରେ ମାତିଛନ୍ତି, କିନ୍ତୁ ସେ ଜାଣନ୍ତି ନା ଯେ ବିନା, ଆଜିକାଲି ତ ମାୟାବାଦୀ ମାନେ କଣ ନୋଟିସ ପଠାଉଛନ୍ତି ନା, ବିନା ନୋଟିସରେ ବୋଲି ମହାରାଜ ପୁରା ଅକ୍ତିଆର କରିଦେଇଛନ୍ତି। ଏପରିକି ଗୁରୁ ମହାରାଜ, ଇନ୍ଦ୍ରଙ୍କର ଗୁରୁ ମହାରାଜ, କେବଳ ସେ ନୋଟିସ ସେ ପାଇଛନ୍ତି, ସେ ଜାଣନ୍ତି। ଶକ୍ତି ସମ୍ପନ୍ନ ବୃହସ୍ପତି ଆଉ ଶୁକ୍ରାଚାର୍ଯ୍ୟ ଦୁଇ ଜଣଙ୍କର ସମାନ ବଳ, କିନ୍ତୁ ସିଏ ଇନ୍ଦ୍ରଙ୍କୁ ମଧ୍ୟ ଏଇଟାକୁ ପାସ୍ କରୁନାହାନ୍ତି, ଏ ଇମେଲଟାକୁ ପାସ୍ କରୁନାହାନ୍ତି। ଇନ୍ଦ୍ର, ତୁମେ ତ ଭୋଗ ରହିଛ ରହିଥାଅ ବାବା, ପରିଣାମ ତୁମେ ଦେଖ, କାହିଁକି ନା ତୁମେ ଗୁରୁ ସେବା କରୁଣ। ଆଉ ଦେଖ ବୋଲି ମହାରାଜ ଅସୁର କୂଳରେ ଜନ୍ମ ହୋଇ ସେ ଗୁରୁ ସେବା କରି ବର୍ତ୍ତମାନ କଣ କରିବେ, ଇଏ ଗୁରୁ ସେବାର ଫଳ, ସ୍ୱୟଂ ଶୁକ୍ରାଚାର୍ଯ୍ୟ ବୃହସ୍ପତି କହିବେ। ତେଣୁ ପ୍ରଶ୍ନ ଆସୁଛି, ଏ କାହିଁକି ସ୍ୱର୍ଗପୁରକୁ ବର୍ଣ୍ଣନା କଲେ? ସ୍ୱୟଂପାଦ କହୁଛନ୍ତି, ଧି ଗ୍ରାମ୍ୟ ସୁଖମ, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏ ଗ୍ରାମ୍ୟ ସୁଖକୁ ଧି ତଥା ତଥାବିଧମ ପୁରୀମ, ସେ ଗ୍ରାମ୍ୟ ସୁଖକୁ ଧିକ ଆଉ ଗ୍ରାମ୍ୟ ସୁଖରେ ପରିପୂର୍ଣ୍ଣ ଏ ସ୍ୱର୍ଗ ଲୋକକୁ ଧି। କିଏ କହୁଛନ୍ତି? ସୁଖଦେବ ଗୋସ୍ୱାମୀ। କାହିଁକି ନା, କସ୍ମା ଦେବ୍ୟମ ପରିତେଜ୍ୟ ଇନ୍ଦ୍ରାଦୟ ପଲାୟିତା, ଯେ ଏଭଳି ଗ୍ରାମ୍ୟ ସୁଖରେ ପରିପୂର୍ଣ୍ଣ ଇନ୍ଦ୍ର ଲୋକକୁ ପୁଣି ବି ଗୋଟିଏ ମୁହୂର୍ତ୍ତ ଭିତରେ ଇନ୍ଦ୍ରଙ୍କୁ ଛାଡ଼ିବାକୁ ପଡ଼ିଲା। ସେଭଳିଆ ସୁଖର କଣ ମୂଲ୍ୟ ଅଛି? ଧିକେ ସୁଖ ଧିକାର କରି ହିଁ ଏଗାରଟି ଶ୍ଲୋକରେ ଏଟାକୁ ବର୍ଣ୍ଣନା କଲେ, କାରଣ ଏଇ ଗ୍ରାମ୍ୟ ସୁଖ ଏବଂ ଇତି ବୈରାଗ୍ୟାର୍ଥମ ଇନ୍ଦ୍ର ପରି ଅନୁବର୍ଣ୍ଣୟତି। ଯେଉଁମାନେ କାରଣ ସୁଖଦେବଙ୍କ ଗୋସ୍ୱାମୀରେ ଭରି ସାଧୁ ସାଧୁମାନେ ବସିଛନ୍ତି ନା, ବହୁ ପ୍ରକାର ସାଧୁ ଅଛନ୍ତି, ଯେଉଁମାନଙ୍କର ସ୍ୱର୍ଗ ଲୋକକୁ ଯିବାର ଇଚ୍ଛା ଥିଲା। ଏ ପ୍ରବଚନ ଶୁଣିଲା ପରେ ସେ କହିଲେ ନା ଆମେ ଆଉ ସ୍ୱର୍ଗ ଲୋକକୁ ଯିବୁ ନା। ସୁଖଦେବ ଗୋସ୍ୱାମୀ କେବଳ ସ୍ୱର୍ଗ ଲୋକକୁ ନ ଯିବା ପାଇଁ, ସ୍ୱର୍ଗ ଲୋକରେ ଗ୍ରାମ୍ୟ ସୁଖ ଅଛି ଏଟାକୁ ଧିକ କରିବା ପାଇଁ, ବୈରାଗ୍ୟ ଜାତ କରିବା ପାଇଁ ପ୍ରବଚନ ଦେଲେ। ନହେଲେ କାହିଁ ସ୍ୱର୍ଗ ଲୋକ, କାହିଁ ଭାଗବତ କଥା? କାରଣ ବେଦରେ ତ କେବଳ ଏ ତ୍ରିବର୍ଗ ସ୍ୱର୍ଗ ଲୋକର କଥା କୁହାଯାଇଛି ନା, ଆଉ ସେ ବେଦକୁ ଧର୍ମ ପ୍ରଜିତ କହିତ ବତ୍ର, ଧର୍ମ ପ୍ରଜିତ ଅର୍ଥ ପ୍ରକୃଷ୍ଟ ରୂପେଣ ଉଜ୍ଜିତ ଅର୍ଥ ବେଦ ଧର୍ମ ବି ଭାଗବତର ନାହିଁ। ବେଦରେ ତ୍ରିବର୍ଗ ଧର୍ମ ଅଛି ବା ଚତୁର୍ବର୍ଗ ଧର୍ମ ମୋକ୍ଷ ଅଛି, କିନ୍ତୁ ପ୍ରେମ ନାହିଁ ନା। ତେଣୁ ସେଇ ସ୍ୱର୍ଗର ଧର୍ମଟାକୁ କିଭଳି ବର୍ଣ୍ଣନା କରିବେ ନା, ବୈରାଗ୍ୟ ଜାତ କରିବା ପାଇଁ, ଏ ସ୍ୱର୍ଗ ସୁଖକୁ ତୁଚ୍ଛ ଜ୍ଞାନ କରିବେ କିଭଳି ଭକ୍ତ, ସେଥିପାଇଁ ଏଟା ବର୍ଣ୍ଣନା କଲେ। କିନ୍ତୁ ଇନ୍ଦ୍ରଙ୍କର ପୁରନ୍ଦରଙ୍କର ଗୋଟିଏ ଦୋଷ, ସେ ସ୍ୱର୍ଗ ସୁଖକୁ ଏତେ ବଡ଼ ଜ୍ଞାନ କରୁଛନ୍ତି, କିନ୍ତୁ ସ୍ୱର୍ଗ ସୁଖରେ କଣ ଅଛି ଆପଣ କୁହନ୍ତୁ, ଏବଂ ସ୍ୱର୍ଗକୁ କିଏ ବା ନ ଯାଇପାରିବ? କିନ୍ତୁ ଇନ୍ଦ୍ରଙ୍କର ଅଭିମାନ, ମୁଁ ପୁରନ୍ଦର, ମୁଁ ଭଗବାନଙ୍କର ଭକ୍ତ, ମୁଁ କେବଳ ସ୍ୱର୍ଗ ସୁଖ ଭୋଗ କରିବି, ବଳି ମହାରାଜ କେବେ ଭୋଗ କରିପାରିବ ନା। ସେ ବଳି ମହାରାଜଙ୍କୁ ସବୁବେଳେ ଅସୁର ବୋଲି ଜ୍ଞାନ କରନ୍ତି। କୌଣସି ବ୍ୟକ୍ତିକୁ ତାର ଜନ୍ମର ସଂସ୍କାର ନେଇ ହୀନ ବୋଲି ଜ୍ଞାନ କରିବା ଉଚିତ ନାହିଁ, ତାର ବୈଷ୍ଣବତା ଓ ଜ୍ଞାନ କରିବା ଦରକାର। ଯେଭଳି ଉଦାହରଣ ଦିଆଯାଏ ତୁଳସୀ, ତୁଳସୀ କେଉଁଠି ଜାତ ହେଉଛନ୍ତି ସେଟାକୁ ଦେଖାଯାଏ ନା, ତୁଳସୀ ଯେଉଁଠି ଜାତ ହେଲେ ବି ସେ ପୂଜ୍ୟ। ତେଣୁ ବଳି ମହାରାଜ କେତେ ଗୁଡ଼େ ମହାନ ଭକ୍ତ, କିନ୍ତୁ ପୁରନ୍ଦରଙ୍କର ଜୀବନରେ ସେଇଦିନ ଭୁଲ ହେଲା, ଯେଉଁଦିନ ସେ ବଳି ମହାରାଜଙ୍କୁ ବଜ୍ର ଚଲେଇଲେ ଦୈବାସୁର ସଂଗ୍ରାମରେ, ଈର୍ଷା ତ କରୁଥିଲେ ତାଙ୍କ ପ୍ରତି ଅସ୍ତ୍ର ପ୍ରହାର କଲେ। ଇ ତାଙ୍କ ଜୀବନରେ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଜ ବହୁତ ବଡ଼ ଭୁଲ କଲେ, ବୈଷ୍ଣବ ଅପରାଧ କରିଦେଲେ, କିନ୍ତୁ ବଳି ମହାରାଜଙ୍କ ମନରେ ଏସବୁ ଜିନିଷ କିଛି ନାହିଁ। ବଳି ମହାରାଜ ପାଶ ଆସିଛନ୍ତି ଇନ୍ଦ୍ରପୁରକୁ ଜୟ କରିବା ପାଇଁ, କିନ୍ତୁ ଇନ୍ଦ୍ରଙ୍କର ସବୁବେଳେ ଭାବନା ସେ ଅସୁର କୂଳରେ ଜନ୍ମ, ଏପରିକି ଇନ୍ଦ୍ରଙ୍କର ଏତେ ବଡ଼ ଅଭିମାନ ତାଙ୍କର ନିଜ ବୈଦ୍ୟ ଅଶ୍ୱିନୀ କୁମାରକୁ ସେ କେବେ ମଧ୍ୟ ନିଜ ପଙ୍କ୍ତିରେ ବସିକି ଭୋଜନ ଦିଅନ୍ତି ନା। ଦେଖନ୍ତୁ ଅଶ୍ୱିନୀ କୁମାର ଦ୍ୱୟ ଯେତେବେଳେ ବି ଅସୁବିଧାରେ ପଡ଼ନ୍ତି, ଇନ୍ଦ୍ର ଡାକନ୍ତି ଅଶ୍ୱିନୀ କୁମାରକୁ, ଡକ୍ଟରକୁ, ଆସ ତୁମେ ଆମର ସୈନ୍ୟମାନଙ୍କୁ ଚିକିତ୍ସା କର। କିନ୍ତୁ ଅଶ୍ୱିନୀ କୁମାର ସ୍ୱର୍ଗପୁରରେ ଦେବତା ହେଲେ ସୁଦ୍ଧା, ଏ ସାଉଣ୍ଡକୁ ଠିକ କର, ସାଉଣ୍ଡ ଗୋଟେ ଟାଇମ୍ରେ ରଖିବ, କାଲି ସାଉଣ୍ଡ କେତେ ସୁନ୍ଦର ଥିଲା ମୁଁ କଥା କହିବି ମୋତେ ଶୁଭିବା ଦରକାର, କିଏ ଶୁଣିଲା ମୋର କ'ଣ ଅଛି, ମୁଁ କେମିତି ଜାଣିବି ମୁଁ କ'ଣ କହୁଛି ବୋଲି। ହରେ କୃଷ୍ଣ ବୁଢ଼ା, ଏଇ ସାଉଣ୍ଡ କମ ବାହାର ସାଉଣ୍ଡ, ଏକ ସାଉଣ୍ଡ କମିଲେ ଠିକ ହେବ, ହରେ କୃଷ୍ଣ ବାସ ସେତିକି ରହ, ତାପରେ ତୁମେ ଆଡ଼ଜଷ୍ଟ କର। ସ୍ୱର୍ଗର ଦେବତାମାନେ ଏପରିକି ଅଶ୍ୱିନୀ କୁମାର ସ୍ୱର୍ଗର ଦେବତା, କିନ୍ତୁ ଅଶ୍ୱିନୀ କୁମାର ସମସ୍ତ ସେବା କରେ କଲେ ସୁଦ୍ଧା ଇନ୍ଦ୍ରଦେବ ତାଙ୍କୁ କେବେ ପଙ୍କ୍ତିରେ ବସିକି ଭୋଜନ ବି ଦିଅନ୍ତି ନା, କେବେ ନୁହେଁ। ଆପଣମାନେ ଶୁଣିବେ ଯେତେବେଳେ ବୃତାସୁର ଚରି ଇନ୍ଦ୍ର ତ ଆସିକି ଧମକ ଦେବେ ଦଧିଚ ମୁନିଙ୍କୁ, ଆପଣ କେବେ ହେଲେ ଅଶ୍ୱିନୀ କୁମାରଙ୍କୁ ଶିଷ୍ୟ କରିବେ ନା, ଯଦି ଶିଷ୍ୟ କରନ୍ତି ମୁଁ ଆପଣଙ୍କ ମସ୍ତକ ଛେଦନ କରିବି, ଆପଣ ପ୍ରାଣରେ ବଞ୍ଚିବେ ନା। ଯେଉଁ ଇନ୍ଦ୍ରଙ୍କର ଅଶ୍ୱିନୀ କୁମାରଙ୍କ ପ୍ରତି ଏତେ ଈର୍ଷା ଅଛି, ଯେଉଁମାନେ ସ୍ୱର୍ଗ ଲୋକରେ ବାସ କରୁଛନ୍ତି, ସେ ଯେ ବଳି ମହାରାଜଙ୍କୁ ଈର୍ଷା କରିବେ ନା, ଏଥିରେ କ'ଣ ଆଶ୍ଚର୍ଯ୍ୟର ବିଷୟ ଅଛି? ଦେଖନ୍ତୁ ଏତେ ଉଚ୍ଚ ଲୋକ ରହି ମଧ୍ୟ ତାଙ୍କର ଏଇ ଭାବନା ଅଛି, ସେଥିପାଇଁ ବୈଷ୍ଣବ ଯିଏ ବିଷ୍ଣୁ ଭକ୍ତ ସେ ସମସ୍ତଙ୍କୁ ଆଦର କରିବା ଦରକାର, ଭଜନଟାକୁ ବଡ଼ କରିବା ଦରକାର। ସ୍ୱର୍ଗ ସୁଖ ପାଇଁ ଇନ୍ଦ୍ର ଯେଉଁ ପାଗଳ ହେଇଛନ୍ତି, ଆଜି ନିଜେ ବଳି ମହାରାଜ ସେଇ ସୁଖ ଲାଭ କରିବେ, କାରଣ ସ୍ୱର୍ଗ ଆଉ ନର ସମସ୍ତଙ୍କ ପାଇଁ ସମାନ, ସେ ବ୍ରାହ୍ମଣ ପାଇଁ ବା ବୈଶ୍ୟ ପାଇଁ ବା ଶୂଦ୍ର ପାଇଁ। କାରଣ ଯିଏ ସ୍ୱର୍ଗକୁ ଯିବ ସ୍ୱର୍ଗରେ କୌଣସି କାଷ୍ଟ ସିଷ୍ଟମ ନାହିଁ। ଏଠି ତ ଆମେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ନା, ସ୍ୱର୍ଗରେ କଣ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଅଛି କି ନାହିଁ? ବର୍ତ୍ତମାନ ଦେଖନ୍ତୁ ସେଇ ଅସୁର କୂଳରେ ବଳି ମହାରାଜ ବର୍ତ୍ତମାନ ଇନ୍ଦ୍ର ହେବେ, ତାଙ୍କୁ ଅସୁର ବୋଲି କୁହାଯିବ ନା ତାଙ୍କୁ ଇନ୍ଦ୍ର ବୋଲି କୁହାଯିବ? ତେଣୁ ଇନ୍ଦ୍ର ଈର୍ଷା କରିବାର କଣ ଲାଭ ଅଛି? ଭକ୍ତିମୟ ଠାକୁର କହୁଛନ୍ତି, ଯଦି ଭାଲ କର୍ମ କର ସ୍ୱର୍ଗ ଭୋଗ ଅତପର, ଯଦି ଭାଲ କର୍ମ କର ସ୍ୱର୍ଗ ଭୋଗ ତାତେ ବିପ୍ର ଚଣ୍ଡାଳ ସମାନ, ତାତେ ବିପ୍ର ଚଣ୍ଡାଳ ସମାନ, ନର କେ ଦୁଇ ଜନେ ଦଣ୍ଡ ପାବେ କସନେ, ନର କେ ଦୁଇ ଜନେ ଦଣ୍ଡ ପାବେ ଏକ ସନେ, ଜନ୍ମାନ୍ତରେ ସମାନ ବିଧାନ, ଜନ୍ମାନ୍ତରେ ସମାନ ବିଧାନ। ସ୍ୱର୍ଗକୁ ଯିବା କୌଣସି ବଡ଼ କଥା ନାହିଁ, ଯଦି ଭଲ କର୍ମ କର ସ୍ୱର୍ଗ ଭୋଗ ଅତପର, ଯିଏ ପୁଣ୍ୟ କର୍ମ କରିଲା ସେ ସ୍ୱର୍ଗକୁ ଯିବ, ଏବଂ ସ୍ୱର୍ଗକୁ ଗଲା ପରେ ତାତେ ବିପ୍ର ଚଣ୍ଡାଳ ସମାନ, ସେଠି ବ୍ରାହ୍ମଣ ଚଣ୍ଡାଳ ସମାନ। ଯେଉଁ ଇନ୍ଦ୍ରଙ୍କର ଯେଉଁ ପୁରନ୍ଦରଙ୍କର ଏତେ ଅଭିମାନ ଥିଲା ମୁଁ ଦେବତା ବୋଲି, ବର୍ତ୍ତମାନ ସେଇ ଦେବତାଙ୍କ ପୋଷ୍ଟରେ ବର୍ତ୍ତମାନ ବସିବେ କିଏ ବଳି ମହାରାଜ? ସମାନ ହେଇଗଲେ ନା। ଆଉ ନରକେ ଓ ଦୁଇ ଜଣେ, ଏଠି ଆମେ ବର୍ଣ୍ଣ ଆଶ୍ରମ ନାଇଁ ଏତେ ଫାଇଟିଂ ଲାଗୁଛେ, କିନ୍ତୁ ନରକକୁ ଗଲା ପରେ ଯମରାଜ ଦେଖିବେନି କିଏ ବ୍ରାହ୍ମଣ କିଏ କ୍ଷତ୍ରିୟ କିଏ ବୈଶ୍ୟ କିଏ ଶୂଦ୍ର। ତେଣୁ ବ୍ରାହ୍ମଣ ବି ଦଣ୍ଡ ପାଇବ ଶୂଦ୍ର ବି ଦଣ୍ଡ ପାଇବ, ନରକେ ଓ ଦୁଇ ଜଣେ ଦଣ୍ଡ ପାଇବେ ଏକ ସନେ, ଜନ୍ମାନ୍ତରେ ସମାନ ବିଧାନ, ପରଜନ୍ମରେ ମଧ୍ୟ ବିଧିଟା ସମାନ। ତେଣୁ ପୁରନ୍ଦରଙ୍କର ଯେଉଁ ବଳି ମହାରାଜଙ୍କ ପ୍ରତି ଈର୍ଷା ଅସୁରକୂଳରେ ଜନ୍ମ ହେଉଛି ତା ଠିକ ନୁହେଁ। ଏବଂ ଭକ୍ତିମୟ ଠାକୁର କହୁଛନ୍ତି, କୌଣସି ବ୍ୟକ୍ତି ବି ବୈଷ୍ଣବ କୂଳରେ ଯିଏ ବୈଷ୍ଣବ ହେଉଛି ତାଙ୍କୁ କେବେ ଅନାଦର କହିବା ଉଚିତ ନାହିଁ। ସାମାଜିକ ଜ୍ଞାନ ଦୃଷ୍ଟିରୁ ସାମାଜିକ ମାନ ଲୟେ ଥାକ ଭାଇ ବିପ୍ରହେ, ସାମାଜିକ ମାନ ଲୟେ ବୈଷ୍ଣବେ ନା କର ଅପମାନ, ବୈଷ୍ଣବେ ନା ଆଦାର ବ୍ୟାପାରୀ ହଏ ବିବାଦ ଜାହାଜ ଲୟେ, ଆଦାର ବେପାରୀ ହଏ ବିବାଦ ଜାହାଜ ଲୟେ, କଭୁ ନାହିଁ କରେ ବୁଦ୍ଧିମାନ, କଭୁ ନାହିଁ କରେ ବୁଦ୍ଧିମାନ। ସାମାଜିକ ମାନକୁ ନେଇ କେହି କେବେ ହେଲେ ବୈଷ୍ଣବକୁ ଅପମାନ କରିବା ଉଚିତ ନୁହେଁ। ପୁରନ୍ଦର ଆଜି ସାମାଜିକ ଦୃଷ୍ଟିରୁ ଆଜି ଇନ୍ଦ୍ର ପୋଷ୍ଟରେ ଅଛନ୍ତି ବୋଲି ଆଜି ବଳି ମହାରାଜଙ୍କୁ ଅସୁର ଜ୍ଞାନ କରି ସେ ବୈଷ୍ଣବ ତାକୁ ହୀନ ଜ୍ଞାନ କରୁଛନ୍ତି। ଭଗବାନ ସୃଷ୍ଟିରେ ସବୁ ବଂଶ ସବୁ କୁଳ ସବୁ ଜାତିରେ ବୈଷ୍ଣବ ସୃଷ୍ଟି କରିଛନ୍ତି। ଗରୁଡ଼ ମତ୍ସ୍ୟ ଭୋଜନ କରନ୍ତି କିନ୍ତୁ ପକ୍ଷୀ ସମାଜରେ ସେ ବୈଷ୍ଣବ, ଜାମ୍ବୁମାନ ସେ ପଶୁ ସମାଜରେ ବୈଷ୍ଣବ, ହନୁମାନ ସେ ମର୍କଟ ସମାଜରେ ବୈଷ୍ଣବ। ତାଙ୍କୁ କୁହାଯିବ ନା ସେ ମର୍କଟ ବୋଲି, ସେ ପଶୁ ବୋଲି, ଗରୁଡ଼ଙ୍କୁ ପକ୍ଷୀ ବୋଲି, ସେ ବୈଷ୍ଣବ। ସାମାଜିକ ମାନ ଲଇ ଯଦି ବୈଷ୍ଣବକୁ ଅନାଦର କରାଯାଏ ବହୁତ ବଡ଼ ଅସୁବିଧା ହେଇଯିବ। ତେଣୁ ପୁରନ୍ଦର ଆଜି ବଳି ମହାରାଜକୁ ସମ୍ମାନ ଦେଉନାହାନ୍ତି, କିନ୍ତୁ ଭକ୍ତିମୟ ଠାକୁର କହୁଛନ୍ତି ନା, ସାମାଜିକ ମାନ ଲୟେ ଥାକ ଭାଇ ବିପ୍ର ହେ, ବୈଷ୍ଣବ ନାଁ କର ଅପମାନ, ଆପଣ ବ୍ରାହ୍ମଣ ହୁଅନ୍ତୁ ଆପଣଙ୍କ ଆପଣ ଆପଣଙ୍କର ମାନ ନେଇ ଲୁହନ୍ତୁ, କିନ୍ତୁ ବୈଷ୍ଣବକୁ ଅପମାନ କରନ୍ତୁ ନା। ଅଦାର ବେପାରୀ କଣ, ଆଦାର ବେପାରୀ ହୁଏ ବିବାଦ ଜାହାଜ ଲୟ କଭୁ ନାଇଁ କରେ ବୁଦ୍ଧିମାନ। ଭାଇ ଆମେ ଅଦା ବେପାରୀ, ଆମେ ଜାହାଜର ମୂଲ୍ୟ ବିଚାର କରିବା କଣ ଆବଶ୍ୟକ, କି ବର୍ଣ୍ଣର କି ଜାତିର କିଏ ବୈଷ୍ଣବ କିଏ ବୈଷ୍ଣବ, ଆମେ ଅଦା ବେପାରୀ ନା। ଆମେ ସ୍ୱର୍ଗକୁ ଯିବା କି ନର୍କକୁ ଯିବା କଣ ଅବସ୍ଥା ଆମର, ଆମେ ଜାହାଜର ମୂଲ୍ୟ ବୁଝୁଛେ। ବର୍ଣ୍ଣ ପ୍ରଭୁ କେଉଁ ବର୍ଣ୍ଣରେ ଜନ୍ମ ଦେଇଛନ୍ତି, କିଏ କେଉଁ କୂଳରେ ଜନ୍ମ ହେଇଛନ୍ତି, କାହାର ବୈଷ୍ଣବତା କେତେ, ଏଗୁଡ଼ିକୁ ମାପ କରିବା। ଭକ୍ତିମୟ ଠାକୁର ବୈଷ୍ଣବକୁ ହେଲେ ଭକ୍ତିମୟ ଠାକୁର ନରୋତ୍ତମ ଦାସ ଠାକୁର ଆଚାର୍ଯ୍ୟମାନଙ୍କର ସଙ୍ଗୀତକୁ ଜାଣିବାକୁ ପଡିବ, ସବୁ ରଚନା କରିଦେଇଛନ୍ତି। ବୈଷ୍ଣବତା ଗୋଟିଏ ଅଦାର ବେପାରୀ, ସିଏ ଏଭଳି ବୈଷ୍ଣବ, ସିଏ ଏଭଳି ବୈଷ୍ଣବ, ସିଏ ଗୁରୁଦେବଙ୍କ ଦୀକ୍ଷା ନେଇଛନ୍ତି, ସିଏ ଏଇ କୂଳରେ ଜନ୍ମ, ଏଥିରେ ବୈଷ୍ଣବତା ଜ୍ଞାନ କରାଯାଏ ନା। ଶୁକ୍ରାଚାର୍ଯ୍ୟଙ୍କର ଶିଷ୍ୟ ବଳି ମହାରାଜ ଅସୁର କୂଳରେ ଜନ୍ମ, କିନ୍ତୁ ତାଙ୍କର ବୈଷ୍ଣବତା ଦେଖନ୍ତୁ, ଭଗବାନ ତାଙ୍କ ନିକଟରେ ଭିକ୍ଷା ମାଗିଲେ। ଏବଂ ଶୁଣିବେ ଆପଣ ଚକ୍ରଦ୍ୱାର ଟୀକା ରଚନା କରୁଛନ୍ତି, ଯେତେବେଳେ ବଳି ମହାରାଜ ତିନି ପାଦ ଭୂମି ମାଗିଛନ୍ତି, ବନ୍ଦନ କରିଦେଇଛନ୍ତି ବଳି ମହାରାଜକୁ, ଭଗବାନ ତାଙ୍କୁ ଯେତେବେଳେ ଭୂମି ମାଗୁଛନ୍ତି କେତେ ସୁନ୍ଦର ଟୀକା ଦେଇଛନ୍ତି, ବଳି ମହାରାଜ ହସି ହସି କହୁଛନ୍ତି, ପ୍ରଭୁ ଆପଣଙ୍କର ଯେତେ କୀର୍ତ୍ତି ଥିଲା ସବୁ କୀର୍ତ୍ତି ମୋ ନିକଟରେ ହାରିଗଲା, ସବୁ କୀର୍ତ୍ତି ହାରିଯାଇଛି, କାରଣ ଆପଣ ଏତେ ଅପଯଶ କେଉଁଠି ବି ରୋଜଗାର କରିନଥିଲେ, ମୋ ନିକଟରୁ ରୋଜଗାର କଲେ। ଆଉ ଯେତେବେଳେ ଭକ୍ତଟାକୁ କୀର୍ତ୍ତନ କରିବେ ସେଥିରେ ମୋର ନାମ ପ୍ରଥମେ ଆସିବ। ଦେଖ ବଳି ମହାରାଜ ପାଖରେ ଭଗବାନ ଭିକାରୀ ହେଇଥିଲେ, ବଳି ମହାରାଜ ପାଖରେ ଭଗବାନ ବ୍ରାହ୍ମଣ ରୂପରେ ମିଥ୍ୟା କଥା କହିଥିଲେ, ବଳି ମହାରାଜଙ୍କୁ ଭଗବାନ ଭିକ୍ଷା ଦେଲା ପରେ ବନ୍ଦନ କରିଥିଲେ, ସବୁ ଅପଯଶ ଆପଣଙ୍କର ହେବା ସମୟରେ ସେଇ ସମୟରେ ମୋର କୀର୍ତ୍ତି ହବ, ବଳି ମହାରାଜ ଏଭଳି କହୁଛନ୍ତି। କେତେ ବଡ଼ ବୈଷ୍ଣବତା, ଆନନ୍ଦରେ ହସି ହସି ପ୍ରହ୍ଲାଦ ମହାରାଜଙ୍କ ଆଗରେ ମସ୍ତକକୁ ଦେଖେଇ ଦେଇଛନ୍ତି ତିନି ପାଦ, କିନ୍ତୁ ଏତେ ବଡ଼ ବୈଷ୍ଣବତାକୁ ପୁରନ୍ଦର ଆଜି ସାମାଜିକ ଜ୍ଞାନରେ ତାଙ୍କୁ ଅଦାରି ବେପାର, ସିଏ ସେ ଜାହାଜର ମୂଲ୍ୟ ବଳି ମହାରାଜଙ୍କୁ ଜାଣିପାରିଲେ ନା। ଆଉ ସେ ବଳି ମହାରାଜ ଆଜି ଗୁରୁଶକ୍ତି ବଳରେ ଇନ୍ଦ୍ରପୁରକୁ ଅକ୍ତିଆର କରିଦେଇଛନ୍ତି। ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି କିଭଳି ବର୍ତ୍ତମାନ ସ୍ୱର୍ଗପୁରର ବର୍ଣ୍ଣନା ସରିଗଲା ପରେ ବର୍ତ୍ତମାନ ଇନ୍ଦ୍ରପୁରକୁ କିଭଳି ବଳି ମହାରାଜ ସୈନ୍ୟମାନେ ଘେରିଛନ୍ତି ବର୍ଣ୍ଣନା କରୁଛନ୍ତି। ତଂ ଦେବଦାନୀ ସବରୁଥି ନପତି ବହି ସମନ୍ତା ତୃରୁଧେ ପୃତ ଅନ୍ୟୟା ଆଚାର୍ଯ୍ୟ ଦତ୍ତମ ଜଲଜମ ମହାସ୍ୱନମ ଦଧ୍ନୁ ପ୍ରଞ୍ଜୁଞ୍ଜନ ଭୟ ଇନ୍ଦ୍ର ଜୋଷିତମ। ଇନ୍ଦ୍ର ସମସ୍ତ ସୈନ୍ୟମାନଙ୍କ ବଳି ମହାରାଜ ସମସ୍ତ ନିଜର ଦୈତ୍ୟ ଯୁଦ୍ଧ ଏବଂ ସ୍ୱଯୁଦ୍ଧ ସହିତ ଭଗବତ ପ୍ରସାଦରେ ସଜ୍ଜିତ ହେଇ ଇନ୍ଦ୍ରପୁରକୁ ଘେରି ନେଇଛନ୍ତି। ଅର୍ଥାତ୍ ଇନ୍ଦ୍ରପୁରର ଯେଉଁ ଆକାଶ ଗଙ୍ଗା ଅଛନ୍ତି ମନ୍ଦାକିନୀ, ମନ୍ଦାକିନୀର ବାହ୍ୟ ଦେଶରେ ଯେଉଁ ସ୍ୱର୍ଣ୍ଣ ପ୍ରାଚେରୀ ଅଛି, ସ୍ୱର୍ଣ୍ଣ ପ୍ରାଚେରୀର ଯେତେ ଦ୍ୱାର ଦେଶ ଅଛି ସବୁ ଦ୍ୱାର ଦେଶକୁ ସିଲ୍ କରିଦେଇଛନ୍ତି, ଯେଭଳି ସନ୍ତ୍ରାସବାଦୀମାନେ ଆଜି କରୁଛନ୍ତି, ଦେଖିଛନ୍ତି ନା, ଏ ଶୁଣିଥିବେ ବମ୍ବେରେ ହେଲା। ଆଗେ ତାଙ୍କର ମୁଖ୍ୟ କାମ ହେଲା ଡୋର ଗୁଡାକ ସବୁ ସିଲ୍ କରିଦେବା ଯେମିତି ବାହାରି ନପାରିବେ। ଇନ୍ଦ୍ରଙ୍କର ସୈନ୍ୟମାନେ ସ୍ୱର୍ଗପୁରର ସବୁ ଦ୍ୱାର ଦେଶକୁ ଅବରୁଦ୍ଧ କରିଦେଇଛନ୍ତି। ତଙ୍ଗଦେବଧାନୀ ଦେବଧାନୀ, ଯେଭଳି ରାଜଧାନୀ ଧାନୀ ଶବ୍ଦ ସଂସ୍କୃତ ଶବ୍ଦରୁ ଆସିଛି, କାରଣ ବାସ୍ତବିକ ଦେବ ଦେବ ଭାଷା ହେଉଛି ସଂସ୍କୃତ। ଯେତେ ଭାଷା ଅଛି ବିଶ୍ୱରେ, ଯେତେ ଭାଷା ସୃଷ୍ଟି ହେଇଛି ସବୁ ସଂସ୍କୃତରୁ ଆସିଛି, ସବୁ ସଂସ୍କୃତରୁ। ରାଜଧାନୀ ଏଟା ଦେବଧାନୀ, ଦେବତାମାନେ ଯେଉଁଠି ବାସ କରନ୍ତି, ତଙ୍ଗଦେବଧାନୀ ଇନ୍ଦ୍ରପୁରୀ ସବରୁଥି ନିପତି, ଏଇ ସୈନ୍ୟମାନଙ୍କର ସେନାମାନଙ୍କର ଅଧିପତି ବଳି ମହାରାଜ ବହି ସମନ୍ତା ରୁରୁଧେ ପୃତନ୍ୟା, ସମସ୍ତ ପୃତନ୍ୟା ମାନେ ସୈନ୍ୟ ସୈନ୍ୟମାନଙ୍କ ସହିତ ବହି ଦ୍ୱାର ଦେଶକୁ ରୁଦ୍ଧ କରିଦେଲେ, ଏବଂ ରୁଦ୍ଧ କରିଦେଇ କଣ କଲେ, ବଳି ମହାରାଜ ଜାଣନ୍ତି ଇନ୍ଦ୍ରପୁର ବିଶାଳ ଇନ୍ଦ୍ରପୁର ନା, ବିଶାଳ ପ୍ରାଚେରୀ ଅଛି, ଆଉ ଇନ୍ଦ୍ର ତ ଭୋଗରେ ଅଛନ୍ତି ନା, ଇନ୍ଦ୍ରଙ୍କର ନିଦକୁ ଭାଙ୍ଗିବା ପାଇଁ ଆଚାର୍ଯ୍ୟ ଦତ୍ତମ ଜଳଜ ମହାସ୍ୱନମ, ଆଚାର୍ଯ୍ୟ निजर गुरुदेव शुक्राचार्य जो शंख प्रदान करथिले से शंख को वादन कले। अरे गुरुदेव जानते शिष्य रे क्यों समय रे कौन दरकार, शुक्राचार्य शंख ये तुम ये शखटा नि बजेब आंद्र निद भांग तेणु जलजम महास्वनम जो समय शुक्राचार्य प्रदत्त शंख को बलि महाराज बादन कर शख शुणी इंद्रंकर निद पर्यटन भांगे दद्न प्रजुंजन भय इंद्र जो सीतम इंद्रंकर तो किसी जहा कह साहस अच्छी जोशीताम इंद्रंकर जो नारी माने देव नारी माने से अत्यंत भयभीत हो गल प्रथम देव नारी माने नारी माने भयालु नारी मान स्वभाव भयालु तेणु देवांगन माने आज इंद्र को इनफर्मेसन देखते बाबा नित भांग भोग शुणु कि भयानक शख बाजुच्छ इंद्र इंद्र त्रिकालज्ञ मुझे कहूँ आप भावते ना इंद्र जी छोट ना इंद्र ही भगवान भक्त ना कि दृष्टि कहूँ बोली महाराज को भली भक्त नुहति बोली महाराज सदृश नुहति तबे एत सुंदर शख बादन कलापर से महाध्वनि आज कौन कर इंद्रपुर जोशीता मान को भयभीत कर दौर समस्त जोशीता मान देवनारी मान जा कहते क्या पुरंदर को पुरंदर बर्तमान भयानक शख ध्वनि होम को सुरक्षा दि मगवान तम अभिप्रत्य बले परम उद्यम सर्वदेव गण उपेत्य गुरुमे तौ बाच ही इंद्र भी बहुत चालाक इंद्रदेव गोटे सबठ सुगुण इंद्रदेव सबु समय भगवान को प्रकृत शिष्यर कार्य भी ये साउंड देख बाबा एत कथ मत बहुत कष्ट ये साउंड सीटा एणी देवाक पड़ो टे एणी बोला से स्पीकर टे बोला घंटे कथा कहला पर हरे कृष्ण हाँ मघवान तम अभिप्रत्य बस ठीक अच्छे एवं साउंड कम यदि कमा मघवान तम अभिप्रत्य मघवान इंद्र तम अभिप्रत्य बोली महाराज जो आक्रमण करुछंती जोशीता मान निकट जे केवल जोशीता मान निकट खबर पाइले नुहे इंद्र जो समय जाना चाहिए इंद्रपुर कौन हो इंद्र जानदेवे देवता मान बहुत गुण अच्छी चैतन्य चरितामृत ये सब गुण वर्णना कर महाप्रभु सनातन गोस्वामी निकट वर्णना कर पाठ कर देवता मान त्रिकालज्ञ मघवान इंद्र तंग अभिप्रत्य से जानदेले जे बलि महाराज बर्तमान आक्रमण करेंगे बले परमम उद्यमम बलि महाराज उद्यम से बलि महाराज सहित युद्ध पुरंदर प्रथम बलि महाराज सहित युद्ध करने प्रथम थर जाऊना बहुत थर युद्ध किंतु आज प्रथम दिन बलि महाराज उद्यम को देख इंद्र भय कर कहीं बलि महाराज आज गुरुदेव कृपा बलिया आंद्र भी एत बुद्धिमान इंद्र तत्क्षणात अटाक करना शिष्य ये कर्तव्य शिष्य कौन सी कार्य को गुरुदेव आदेश बिना करवा उचित नुह ये गीतार प्रथम शिक्षा अर्जुन को शिष्य साधिमान त्वं प्रपन्नम कार्पण्य दोष अपहत स्वभाव पृच्छामि त्वं धर्म समूढ़ते चेता तापरे जब्त श्रेय निश्चित निश्चित शब्द अच्छे निश्चित करी कौन गुरु केवल कन्फर्मेशन देव शिष्य को कौन करिया को पड़ा कौन न करिया को पड़ा तेना शिष्य है मान सब समय गुरुदेव सहित कनसल्ट करा पड़ो आंद्र चालाक थे से बड़ी महाराज आक्रमण कर देखीदे बड़ी महाराज आक्रमण कर बड़ी महाराज उद्यम परम उद्यम से सैन्य मान नहीं अटाक कले ना से गुरुदेव सहित कनसल्ट कले मगवान तंग अभिप्रत्य बोले परम उद्यम बड़ी महाराज जो परम उद्यम को ଜାଣିଦେଲେ ଜାଣିଦେଇ କ'ଣ କରୁଛନ୍ତି ନା ସର୍ବଦେବଗଣ ଉପେତ ସବୁ ଦେବଗଣଙ୍କ ସହିତ ଦେବତାମାନେ କାହିଁକି ସବୁ ସମୟରେ ଜୟଯୁକ୍ତ ହୁଅନ୍ତି ତାଙ୍କର ଗୋଟିଏ ସୁଗୁଣ ଅଛି ଯେଭଳି ପାଞ୍ଚଟା ଆଙ୍ଗୁଠି ଦେଖୁଛନ୍ତି ନା ପାଞ୍ଚଟା ଆଙ୍ଗୁଠି ଗୋଟିଏ ମୁଠା ହେବାକୁ ହେଲେ ପାଞ୍ଚଟା ଆଙ୍ଗୁଠି ଦରକାର ଗୋଟିଏ ଆଙ୍ଗୁଠି ଯଦି କୋପରେଟ୍ ନ କରିବ ବି ଏ ହାତ କିଛି କରିପାରିବନି କିଛି କରିପାରିବନି ତେଣୁ ଦେବତାମାନଙ୍କର ଗୋଟିଏ ସୁନ୍ଦର ଗୁଣ ଯେଉଁ ସମୟରେ ବିପଦ ଆସେ ସେମାନେ ଏକ ହେଇଯାଆନ୍ତି ଏବଂ ସାଙ୍ଗେ ସାଙ୍ଗେ ବିପଦକୁ ଏଡ଼ାଇବା ପାଇଁ କୌଣସି ପ୍ରତିକାର ନ କରି ଭଗବାନ ପ୍ରାର୍ଥନା କରନ୍ତି କିନ୍ତୁ ଅସୁରମାନଙ୍କର ଗୁଣ ଏ ଗୋଟିଏ ଗୁଣ ବିପଦ ଆସିଲା ମାନେ ସାଙ୍ଗେ ସାଙ୍ଗେ ନିଜର ଶକ୍ତି ହିଁ ପ୍ରୟୋଗ କରନ୍ତି ଏଥିପାଇଁ ସେ ଡିଫିଟ୍ ହେଇଯାନ୍ତି ତେଣୁ ମଘବାନ୍ତଙ୍କ ଅଭିପ୍ରତ୍ୟ ବୋଲେ ପରମ ଉଦ୍ୟମ ସର୍ବଦେବଗଣ ଉପେତ ଇନ୍ଦ୍ର ସାଙ୍ଗେ ସାଙ୍ଗେ ଫୋନ୍ କରିଦେଲେ ସବୁ ଦେବତାମାନଙ୍କ ଆସ ସବୁ ଦେବତାମାନେ ଚାଲି ଆସିଲେ ଗୁରୁମ୍ ଏତ ଉବାଚ ହି ଗୁରୁଦେବଙ୍କ ନିକଟକୁ ଗଲେ ଏବଂ ଗୁରୁଦେବଙ୍କୁ କହୁଛନ୍ତି ବର୍ତ୍ତମାନ କିଏ ପୁରନ୍ଦର ଗୁରୁଦେବ ବୃହସ୍ପତିଙ୍କୁ ବର୍ତ୍ତମାନ କହିବେ କେତେ ବୁଦ୍ଧିମାନ ଇନ୍ଦ୍ର ଦେଖନ୍ତୁ ଇନ୍ଦ୍ର ଯଦି ଯୁଦ୍ଧ କରିଥାନ୍ତେ ନିଶ୍ଚିତ ବଳିମହାରାଜ ତାଙ୍କୁ ମାରିନଥାନ୍ତେ କିନ୍ତୁ ପରାସ୍ତ ନିଶ୍ଚିତ ହେଇଥାନ୍ତେ କାରଣ ବଳିମହାରାଜ କେବେ ମାରିବେ ନା ବଳିମହାରାଜ ଜାଣନ୍ତି ଇନ୍ଦ୍ର ହେଉଛନ୍ତି ଭକ୍ତ ବୋଲି ତେଣୁ ଗୁରୁଦେବଙ୍କୁ ଯାଇ କ'ଣ କହୁଛନ୍ତି ଭଗବାନ ଉଦ୍ୟମ ଭୂୟାନ୍ ବୋଲେ ବୋଲେ ନ ପୂର୍ବ ବୈରିଣାମ ଅଭିଶୟମ ଇମମ ମନ୍ୟ କିନ ଆସି ତେଜସା ଉର୍ଜିତ ହେ ଗୁରୁଦେବ ହେ ଭଗବାନ ଗୁରୁଦେବଙ୍କୁ କିଭଳି ସମ୍ମାନ କରା ହେଉ ଦେଖନ୍ତୁ ଭଗବାନ ଉଦ୍ୟମ ଭୂୟାନ୍ ବୋଲେ ନ ପୂର୍ବ ବୈରିଣ ଆମର ଯେଉଁ ପୂର୍ବ ଶତ୍ରୁ ବଳି ବଳି ମହାରାଜଙ୍କର ବର୍ତ୍ତମାନ ଯେଉଁ ଉଦ୍ୟମ ଏ ଉଦ୍ୟମ ମୁଁ କେବେ ଦେଖିନି ଯେଭଳି ସୈନ୍ୟ ଧରିକି ଆସିଛନ୍ତି ଆଉ ଯେଭଳି ଉଦ୍ୟମ କରିଛନ୍ତି ଇନ୍ଦ୍ରପୁରକୁ ଅକ୍ତିଆର କରିବା ପାଇଁ ଏଇଟା ପରମ ଉଦ୍ୟମ ଭଗବାନ ଉଦ୍ୟମେ ଭୂୟାନ୍ ଏ କୌଣସି ଛୋଟ ଉଦ୍ୟମ ନୁହେଁ ତେଣୁ ବଳି ମହାରାଜଙ୍କର ପ୍ଲାନ୍ଟା ଶୁକ୍ରାଚାର୍ଯ୍ୟଙ୍କ ଦ୍ୱାରା କଂକ୍ରିଟ୍ ହେଇଥିଲା କଂକ୍ରିଟ୍ ପ୍ଲାନ୍ କାରଣ ଗୁରୁ କୃପାରେ ସେ ଯୁଦ୍ଧ କରିବା ପାଇଁ ଆସିଛନ୍ତି ନା ବୋଲେ ନ ପୂର୍ବ ପରିଣାମ ବଳି ମହାରାଜ ଯିଏ ଆମର ପୂର୍ବ ଶତ୍ରୁ କିନ୍ତୁ ସିଏ ବର୍ତ୍ତମାନ ଯେଭଳି ଉଦ୍ୟମ କରୁଛି ଅଭିଶୟମ ଇମମ ମନ୍ୟ କେନ ଆସି ତେଜସା ଉର୍ଜିତ ତାକୁ ଫେସ୍ କରିବା ପୁରନ୍ଦର କହୁଛନ୍ତି ହେ ଗୁରୁଦେବ ବଳି ମହାରାଜଙ୍କୁ ବର୍ତ୍ତମାନ ଫେସ୍ କରିବା ମୋ ପାଇଁ ସମ୍ଭବ ନୁହେଁ ନା କାହିଁକି ନା ଅଭିଶୟମ ଇମମ ମନ୍ୟ ମୁଁ ମନେ କରୁଛି ମୁଦ୍ରାଟା ସମ୍ଭବ ନୁହେଁ ଇନ୍ଦ୍ର ବଳି ମହାରାଜଙ୍କର ଶତ୍ରୁ ହେଲେ ସୁଦ୍ଧା କିନ୍ତୁ ବଳି ମହାରାଜଙ୍କ ନିକଟରେ ତେଜଟା ଅଛି ଗୁରୁଦେବଙ୍କର ଶକ୍ତିଟା ଅଛି ସେଟାକୁ ସେ ଜାଣିପାରିଥିଲେ ଜଣେ ମହାନ ବ୍ୟକ୍ତିର ଏଇ ଲକ୍ଷଣ ଜଣେ ମହାନ ବ୍ୟକ୍ତି ସବୁ ସମୟରେ ଦେଖିବା ଦରକାର ଜଣେ ବୈଷ୍ଣବ ବା ଭକ୍ତ ଯାହା କିଛି କାର୍ଯ୍ୟ କରୁଛି ବାସ୍ତବିକ ଇଏ ଭକ୍ତର ଗୁଣ ନୁହେଁ ଇଏ ଗୁରୁଦେବଙ୍କର କୃପା ଦ୍ୱାରା ସେ କିଛି କରୁଛି ତେଣୁ ଇନ୍ଦ୍ର ଜାଣିଲେ ଇଏ ନିଶ୍ଚିତ ବଳି ମହାରାଜ କେଉଁଠି ତେଜ ପ୍ରାପ୍ତ ହେଇଛନ୍ତି ତେଣୁ ମୁଁ ତାଙ୍କୁ ଜୟ କରିପାରିବା ନା ଇନ୍ଦ୍ର ବଳି ମହାରାଜଙ୍କର ତେଜକୁ ସମ୍ପୂର୍ଣ୍ଣ ଭାବରେ ଜାଣିପାରୁଥିଲେ ଇଏ ଅଭିଶୟ ମାନେ ଆକୁ ମୁଁ ସହ୍ୟ କରିପାରିବି ନା ମୁଁ ବଳି ମହାରାଜଙ୍କୁ ଫେସ୍ କରିପାରିବି ନା କି ନ ଆସି ଇଏ କିଭଳି ହେଲା ଓଜସା ଉର୍ଜିତ ଏତେ ତେଜ ବଳି ମହାରାଜଙ୍କର କିଭଳି ବଢ଼ିଗଲା ସ୍ୱାମୀପାଦ କହୁଛନ୍ତି ପ୍ରାର୍ଥନା କରି ପ୍ରଣାମ କରି ଇନ୍ଦ୍ର ମହାରାଜ କହୁଛନ୍ତି କେନ ହେତୁ ନଇବମ୍ ତେଜସା ଅର୍ଜିତ ଆସିତ୍ କିଭଳି ମୋର ଶତ୍ରୁ ଇନ୍ଦ୍ରଙ୍କର ଏ ବଳି ମହାରାଜଙ୍କର ଏଭଳି ତେଜ ହେଲା ଆପଣ ମୋତେ କୁହନ୍ତୁ ଯଦି ବୃହସ୍ପତି କହିବେ ଆରେ ତୁମେ ଯାଅ ଟିକେ ଯୁଦ୍ଧ ଷ୍ଟାର୍ଟ କର କହିବେ ନା ତ ଯଦି କୁହନ୍ତି ବି ସେ ପ୍ରଥମରୁ କ୍ଲିୟର କରିଦେଉଛନ୍ତି ନୈନ କଶ୍ଚିତ୍ କୁତୋ ବାପି ପ୍ରତିବୃଦ୍ଧ ମଧୀଶ୍ୱର ପିବ ନିବ ମୁଖ ନିବ ଲିଲିଅନିବ ଦିଶୋ ଦଶ ଦହନିବ ଦିଶ ଦୃଗ୍ଭି ସମ୍ବର୍ତ୍ତାଗ୍ନିବ ଉତ୍ଥିତ ସେ ଗୁରୁଦେବଙ୍କ ଆଗରେ ସବୁ କଥା ବର୍ଣ୍ଣନା କରୁଛନ୍ତି ଇନ୍ଦ୍ର ପ୍ରଥମେ ଦର୍ଶନ କଲେ ବଳି ମହାରାଜଙ୍କୁ ତାପରେ ଗୁରୁଦେବଙ୍କ ନିକଟକୁ ଗଲେ ନୈନ କଶ୍ଚିତ୍ କୁତୋ ବାପି ଗୁରୁଦେବ କେବେ ହେଲେ କୌଣସି ଉପାୟ ଦ୍ୱାରା ପ୍ରତିବୃଦ୍ଧ ମଧୀଶ୍ୱର କେବେହେଲେ ବଳି ମହାରାଜ ଜିତି ହବ ନା। ଇନ୍ଦ୍ର ଉପେନ୍ଦ୍ର ବୃହସ୍ପତିଙ୍କ ନିକଟରେ ଏଭଳି ବଳି ମହାରାଜଙ୍କର ପ୍ରଶଂସା କରୁଛନ୍ତି, କେବେ ହେଲେ କୌଣସି ଉପାୟରେ ବଳି ମହାରାଜ ବର୍ତ୍ତମାନ ଜିତି ହବ ନା। କାହିଁକି ନା ପିବନ ଇବ ମୁଖେ ନିଦମ। ଆରେ ଇନ୍ଦ୍ର ଲୋକ କଥା କଣ କହୁଛନ୍ତି ଗୁରୁଦେବ, ସମ୍ପୂର୍ଣ୍ଣ ବିଶ୍ୱକୁ ଇଦମ ଇଦମ ମାନେ ବିଶ୍ୱ, ବଳି ମହାରାଜଙ୍କର ଏଭଳି ତେଜ ବର୍ତ୍ତମାନ ସମ୍ପୂର୍ଣ୍ଣ ବିଶ୍ୱକୁ ପିବନ ଇବ ମୁଖେନ ମୁଖରେ ପାନ କରିଦେବେ। ସିଏ ଶୁକ୍ରାଚାର୍ଯ୍ୟ ଏଭଳି ତେଜ ଦେଇଥିଲେ ଭଗବତ ତେଜକୁ, ସମ୍ପୂର୍ଣ୍ଣ ଭଗବତ ତେଜକୁ ବଳି ମହାରାଜଙ୍କ ଦେହରେ ଆବିଷ୍ଟ କରିଦେଇଥିଲେ। ସେଥିପାଇଁ ଆମର ଜୟଧ୍ୱନି ଜାନ କୃଷ୍ଣ କୃପା ଶ୍ରୀ ମୂର୍ତ୍ତି, କୃଷ୍ଣ କୃପାକୁ ଗୁରୁଦେବ ମୂର୍ତ୍ତିମନ୍ତ କରି ବୈଷ୍ଣବ ଶରୀରରେ ପ୍ରବିଷ୍ଟ କରାନ୍ତି ଶିଷ୍ୟ ମହୃଦୟ। ତେଣୁ ଏଠି କହୁଛନ୍ତି ପିବନିବ ମୁଖେ ନିଦମ ଲିହନିବ ଦିଶୋ ଦଶ, ଦଶ ଦିଗକୁ ସେ ଲିହନ କରିବେ, ଲେହନ କରିବେ ବଳି ମହାରାଜ। ଇନ୍ଦ୍ରଦେବ କହୁଛନ୍ତି ଏତେ ଶକ୍ତିମାନ, ତେଣୁ କୌଣସି ଉପାୟରେ ଏବଂ କୌଣସି ପ୍ରୋସେସ ଦ୍ୱାରା ବା କୌଣସି କାରଣରେ ବି ଆମେ ଜୟ କରିପାରିବା ନା। ଏବଂ ଦହନିବ ଦିଶ ଦୃଗ ବି ସମ୍ବର୍ତ୍ତାଗ୍ନିବ ଉତ୍ଥିତ, ଏବଂ ଦଶ ଦୃଷ୍ଟିରେ ଦଶ ଦିଗକୁ ଦହନ କରୁଛନ୍ତି ବଳି ମହାରାଜ। କିଭଳି ଦହନ କରୁଛନ୍ତି, ତୁଳନା ଦେଲେ ସମ୍ବର୍ତ୍ତ ଅଗ୍ନି ଭଳି, ପ୍ରଳୟ କାଳରେ ଯେଉଁ ସମ୍ବର୍ତ୍ତ ଅଗ୍ନି ଆସେ ଯେଭଳି ସୃଷ୍ଟିକୁ ଦହନ କରେ, ସେଭଳି ସମ୍ବର୍ତ୍ତ ଅଗ୍ନି ଭଳି ସମଗ୍ର ଦିଗକୁ ଦହନ କରୁଛନ୍ତି ବଳି ମହାରାଜ। କିଏ କହୁଛନ୍ତି, ପୁରନ୍ଦର ବୃହସ୍ପତିଙ୍କ ନିକଟରେ କହୁଛନ୍ତି, ଇନ୍ଦ୍ର କହୁଛନ୍ତି, ଏବଂ ବର୍ତ୍ତମାନ କହୁଛନ୍ତି ବୃହି କାରଣମ ଏତସ୍ୟ ଦୁର୍ଦ୍ଦଶ୍ୟ ତୁ ଅସ୍ୟ ମଦ୍ରିପୋହ ଉଜମ ସହ ବଲମ ତେଜ ଯତେ ସମୁଦ୍ୟମ। ଏଠି ଚାରୋଟି କାରଣ ପଚାରୁଛନ୍ତି ବଳି ମହାରାଜଙ୍କର, ବଳି ମହାରାଜଙ୍କୁ ସେ ଦର୍ଶନ କରିଛନ୍ତି, କିନ୍ତୁ ଇନ୍ଦ୍ର ଆଜି ଦେଖୁଛନ୍ତି ବଳି ମହାରାଜଙ୍କର ଚାରୋଟି ଜିନିଷ ବିଶେଷ ଭାବରେ ବର୍ଦ୍ଧିତ ହେଇଛି ଗୁରୁଦେବଙ୍କ କୃପାରେ। ଏ କାହା କୃପାରେ ସେ ଜାଣିପାରୁନାହାନ୍ତି। ଇନ୍ଦ୍ରଙ୍କର ଗୋଟିଏ ଭ୍ରମ, ଇନ୍ଦ୍ର ଭାବୁଛନ୍ତି ଯେ ବଳି ମହାରାଜଙ୍କର ଏଟା ଶକ୍ତି, ବଳି ମହାରାଜଙ୍କର ଏଟା ତେଜ, କିନ୍ତୁ ଏ ତେଜ ଯେ ବଳି ମହାରାଜ କେଉଁଠି ପ୍ରାପ୍ତ ହେଇଛନ୍ତି ଇନ୍ଦ୍ର ଜାଣନ୍ତି ନା। ସେଥିପାଇଁ ସିଏ ପଚାରୁଛନ୍ତି ବୃହି କାରଣମ ଏତସ୍ୟ ଦୁର୍ଦ୍ଧସ୍ୟ ତୁ ଅସ୍ୟ ମଦ ରିପୁ, ମୋ ରିପୁ ମୋର ଶତ୍ରୁ ଏ ଯୋଉ ବଳି ମହାରାଜଙ୍କର ଏତେ ଦୁର୍ଦ୍ଦଶତା ବା ଏତେ ଯୋଉ ଶକ୍ତିମାନ ହେଇଛନ୍ତି ଏହାର କାରଣ ମତେ କୁହନ୍ତୁ। ଇନ୍ଦ୍ର କହୁଛନ୍ତି ଯେ କଣ ସେ ଲାଭ କରିଛନ୍ତି ନା, ଓଜ, ଓଜ ମାନେ ଇନ୍ଦ୍ରିୟର ଶକ୍ତି ଦ୍ୱାରା ବ୍ୟକ୍ତି ଉତ୍ସାହିତ ହୁଏ। ସ୍ୱାମୀପାଦ ଟୀକାରେ କହିଛନ୍ତି ଦେଖନ୍ତୁ ଇନ୍ଦ୍ରିୟ ମାନଙ୍କର ସେ ସମାନ ଶକ୍ତି ଥିବ, କିନ୍ତୁ ସେ ଯଦି ଆପଣଙ୍କୁ ଉତ୍ସାହ ନଦେବେ ଆପଣ କୌଣସି କାର୍ଯ୍ୟ କରିପାରିବେ ନା। ଏ ସମାନ ଇନ୍ଦ୍ରିୟ ଅଛନ୍ତି, ଏ ସମାନ ମନ ଅଛି, କିନ୍ତୁ ମନ ବେଳେବେଳେ ଏତେ ଶକ୍ତିବାନ ହୁଏ, ଏତେ ଉତ୍ସାହ ଦିଏ, ନା ନା ମୁଁ ଏଇ କାର୍ଯ୍ୟ ହିଁ କରିବି, ଏଟାକୁ ଓଜ କୁହାଯାଏ। ତେଣୁ ବଳି ମହାରାଜଙ୍କର ଏତେ ମନୋବଳ ଦୃଢ ଥିଲା, ଇନ୍ଦ୍ର ମହାରାଜ ତାଙ୍କୁ ଚାହିଁକି ଜାଣିଦେଲେ ଆରେ ବାବା ତାଙ୍କର ତ ଓଜ ପରମ ଉତ୍ସାହ ଅଛି, ଇନ୍ଦ୍ରିୟ ମାନଙ୍କର ଉତ୍ସାହ ବର୍ତ୍ତମାନ ପୁରା ତେଜିଆନ ହେଇକି ରହିଛି। ଓଜ ସହ, ସହ ମାନେ ଶକ୍ତି, ବଳି ମହାରାଜଙ୍କର ଶକ୍ତି, ନିଜ ସୈନ୍ୟମାନଙ୍କର ଶକ୍ତି ଆଉ ଯୁଥମାନଙ୍କର ଶକ୍ତି, ଆଉ ବଲମ ଆଉ ଇନ୍ଦ୍ରିୟ ମାନଙ୍କର ପ୍ରଭାବ, ବଳି ମହାରାଜଙ୍କର ପ୍ରତ୍ୟେକ ଇନ୍ଦ୍ରିୟ ମାନଙ୍କର ପ୍ରଭାବକୁ ଇନ୍ଦ୍ର ଲକ୍ଷ୍ୟ କରୁଥିଲେ, ଆଉ ତେଜ ବଳି ମହାରାଜଙ୍କ ଶରୀରରୁ ସମ୍ପୂର୍ଣ୍ଣ ନୂତନ ତେଜ ଯେଉଁ ଉଦ୍ଗିରିତ ହେଉଥିଲା, ଉଦ୍ଗିରଣ ହେଉଥିଲା, ଯଦି ତତ୍ସମୁଦ୍ୟମ, ଏବଂ ଏହା ସହିତ ଯେଉଁ ତାର ଉଦ୍ୟମ ବଳି ମହାରାଜଙ୍କ ଯେଉଁ ଉଦ୍ୟମ, ଏଇଟା ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ଆପଣ ଏହାର କାରଣ କୁହନ୍ତୁ। କିଏ କହୁଛନ୍ତି, ପୁରନ୍ଦର କହୁଛନ୍ତି, ବର୍ତ୍ତମାନ ଶ୍ରୀ ଗୁରୁ ବାଚ, ବର୍ତ୍ତମାନ ଗୁରୁଦେବ କହିବେ, ବୃହସ୍ପତି ପ୍ରବଚନ ଆରମ୍ଭ କଲେ। ଇନ୍ଦ୍ର ହିଁ ବୁଦ୍ଧିମାନ କାର୍ଯ୍ୟ କଲେ, ଗୁରୁଦେବଙ୍କୁ ପଚାରିଲେ, ଏବଂ ଗୁରୁଦେବ ବର୍ତ୍ତମାନ ତାଙ୍କ ଡ୍ୟୁଟି କରିବେ। ଗୁରୁଦେବ କହୁଛନ୍ତି ଜନାମି ମଗବନ ଶତ୍ରୁଃ ଉନ୍ନତେ ଅସ୍ୟ କାରଣମ୍ ଶିଷ୍ୟାୟ ଉପଭୃତମ୍ ତେଜ ଭୃଗବି ବ୍ରହ୍ମବାଦୀ ବି ଜଣେ ବୈଷ୍ଣବ କେବଳ ଜଣେ ବୈଷ୍ଣବଙ୍କୁ ପ୍ରଶଂସା କରିବା ଦରକାର। କିଭଳି ପ୍ରଶଂସା କରିବା ଦରକାର? ନିଷ୍କପଟ ଚିତ୍ତରେ, ନିଷ୍କପଟ ଚିତ୍ତରେ। ଆମେ ଯଦି ଦେଖୁଛେ ଜଣେ ବୈଷ୍ଣବ ଭଲ କିଛି ସେବା କରୁଛି, ଆମେ ତାକୁ ତାଙ୍କୁ ପ୍ରଶଂସା କରୁନା କିମ୍ବା ତାଙ୍କର ଗୁରୁଦେବଙ୍କୁ ପ୍ରଶଂସା କରୁନା, ଆମେ ତାଙ୍କର ଗୁଣକୁ ଯଦି କିଏ ପ୍ରଶଂସା କରୁଛନ୍ତି, ଆମେ ତାର ବାହ୍ୟ ଗୁଣଟାକୁ ଆଣି ଯୋଡ଼ୁ, ତାର ବାହ୍ୟ କ୍ୱାଲିଫିକେସନଟାକୁ, ହଁ ସେ ଏମିତି କରୁଛି ଯେ, ନା ନା ସେ ଏମିତି କରିକି ଏ ଗୁଣ ପାଇଛି ନା, ଏ ବାସ୍ତବରେ ସତ୍ୟ କି ନାହିଁ? ଯଦି ଜଣେ ବୈଷ୍ଣବ କିଛି ସୁଗୁଣ କାର୍ଯ୍ୟ କରୁଛି, ସୁସେବା କରୁଛି, ଯାହା ବି କିଛି କରୁଛି, ପ୍ରଶଂସା ତତ୍କ୍ଷଣାତ୍ ଦେବା ଦରକାର ଏବଂ ତାଙ୍କର ଗୁରୁଦେବଙ୍କୁ, ନା ଇଏ ଗୁରୁଦେବଙ୍କର କୃପା ହିଁ ଲାଭ କରିଛି, ଇଏ ଗୁରୁଦେବଙ୍କ କୃପା ବଳରେ ଇଏ କାର୍ଯ୍ୟ କରୁଛି, ଇଏ ବୈଷ୍ଣବର ଗୁଣ। ଏବଂ ଇନ୍ଦ୍ରଙ୍କ ସମ୍ମୁଖରେ ଗୁରୁ ବୃହସ୍ପତି କେତେ ପ୍ରଶଂସା କରି, ଏପରିକି ବଳି ମହାରାଜ ତାଙ୍କର ଜାଣନ୍ତି ଶୁକ୍ରାଚାର୍ଯ୍ୟଙ୍କର ବୃହସ୍ପତିଙ୍କର ଏ ଶତ୍ରୁତା, ଇଏ ଦେବତାଙ୍କର ଗୁରୁ, ସିଏ ଅସୁରଙ୍କର ଗୁରୁ, ପୁଣି ପ୍ରଶଂସା କରୁଛନ୍ତି। ସେ କହୁଛନ୍ତି, ଜାନାମି ମଘବାନ ଶତ୍ରୁ, ହେ ମଘବାନ, ହେ ଇନ୍ଦ୍ର, ମୁଁ ଜାଣିଛି। ବୃହସ୍ପତି ଜାଣନ୍ତି ଶତ୍ରୁ ଉନ୍ନତି ଆସିବ କାରଣ, ଏ ତୁମର ଶତ୍ରୁଙ୍କର ଉନ୍ନତିର କାରଣଟା ମତେ ଜଣା। ଇନ୍ଦ୍ର ପଚାରୁଛନ୍ତି, କାରଣ ଇନ୍ଦ୍ର ବହୁତ ଚାଲାକ, ଇନ୍ଦ୍ର ଜଣେ ଲୋକ ସିଏ ଚାହାନ୍ତି ମୋର ଶତ୍ରୁ କେହି ଜଗତରେ ନ ରୁହନ୍ତୁ, ଆଉ ଜାଣିଦେବେ ଇଏ ମୋର ଶତ୍ରୁ ମାନେ ସେ କିଏ ବି ହଉ ତାକୁ ଛାଡ଼ିବେ ନା, ତାକୁ ଶେଷ କରିବେ। ତେଣୁ ଇନ୍ଦ୍ର ଏତେ ଚାଲାକ, ସିଏ ଗୁରୁଦେବଙ୍କୁ ଶୁଣିବା ପାଇଁ ଚାହୁଁଛନ୍ତି, ଆଚ୍ଛା ବଳି ମହାରାଜଙ୍କୁ କିଭଳି ଡିଫିଟ୍ କରାହବ, ସିଏ ପ୍ରବଚନ ପଚାରୁଛନ୍ତି, ସିଏ ପ୍ରବଚନ ଶୁଣୁଛନ୍ତି, ଏଥିପାଇଁ କିଛି ଯଦି କ୍ଲୁ ପଏଣ୍ଟ ପାଇଯିବେ ସେ ସାଙ୍ଗେ ସାଙ୍ଗେ ଚାଲିବେ ବଳି ମହାରାଜଙ୍କୁ ଡିଫିଟ୍ କରିବା ପାଇଁ। ଦେଖୁନାହାନ୍ତି ଦିତିଙ୍କ ଅଦିତି, ଦିତିଙ୍କ ଗର୍ଭରେ ପଶିକି ତାଙ୍କର ବଦ୍ଧ କଲେ ନା, ଅଞ୍ଚାଶ ମରୁଦ ସୃଷ୍ଟି ହେଇଗଲେ। ପୃଥୁ ମହାରାଜ ଯଜ୍ଞ କରିବେ ବୋଲି, ଅଶ୍ୱମେଧ ଯଜ୍ଞ କରିବେ ବୋଲି, ଇନ୍ଦ୍ର ହେଇଯିବେ ବୋଲି ସିଏ ଅଶୋକ ହରଣ କଲେ, ଇନ୍ଦ୍ର ନା, ସେଇ ଇନ୍ଦ୍ର, ସିଏ ବହୁତ ଚାଲାକ। ସିଏ ପ୍ରଶ୍ନ ପଚାରୁଛନ୍ତି ଯେ କାହିଁକି ମୁଁ କିଭଳି ଉଦ୍ଧାର ପାଇବି, ଏ ପ୍ରଶ୍ନ ପଚାରୁନାହାନ୍ତି। ଇନ୍ଦ୍ର କେତେ ବୁଦ୍ଧିମାନ ଦେଖନ୍ତୁ, ମୋତେ ଗୁରୁଦେବ ଉଦ୍ଧାର କରନ୍ତୁ ଏ ପ୍ରଶ୍ନ ପଚାରୁନାହାନ୍ତି। ସିଏ ପଚାରୁଛନ୍ତି ମୋର ଶତ୍ରୁର ଏଭଳି ତେଜ କାହିଁକି ବଢ଼ିଲା, ମୋତେ କାରଣ କୁହନ୍ତୁ, ମୁଁ ତା ତେଜକୁ କେମିତି କମେଇବି। ତେଣୁ ସିଏ କହୁଛନ୍ତି, ଜାନାମି ଭଗବାନ ଶତ୍ରୁ ଉନ୍ନତି ଅଶ୍ୟ କାରଣ, ହେ ଇନ୍ଦ୍ର ତୁମର ଶତ୍ରୁ ଯୋଉ ଉନ୍ନତି ହେଇଛନ୍ତି ତାର କାରଣ ମୁଁ ଜାଣେ। ଇନ୍ଦ୍ର କହୁଛନ୍ତି, ଆପଣ ଜାଣନ୍ତି ତାହେଲେ କୁହନ୍ତୁ, ମୁଁ ତାଙ୍କୁ ଫଲ୍ଡାଉନ୍ କରିଦେବି ସାଙ୍ଗେ ସାଙ୍ଗେ। ନା, ତୁମେ ତାକୁ ଫଲ୍ଡାଉନ୍ କରିପାରିବ ନା, ଶିଷ୍ୟାୟ ଉପବୃତମ ତେଜ ଭୃଗବି ବ୍ରହ୍ମବାଦୀ, ଏକ ନିଷ୍କପଟ ବୈଷ୍ଣବ ଭାବରେ ଭୃଗବି ବ୍ରହ୍ମବାଦୀ ବି, ଭୃଗୁବଂଶୀୟ ବ୍ରହ୍ମବାଦୀଗଣ ବର୍ତ୍ତମାନ କ'ଣ କରିଛନ୍ତି, ତାଙ୍କର ଶିଷ୍ୟ ବଳି ମହାରାଜଙ୍କୁ ସମ୍ପୂର୍ଣ୍ଣ ତେଜ ହିଁ ପ୍ରଦାନ କରିଦେଇଛନ୍ତି। କେତେ ନିଷ୍କପଟ ଚିତ୍ତରେ ବୃହସ୍ପତି ଆଜି ପ୍ରବଚନ ଦେଉଛନ୍ତି ଇନ୍ଦ୍ରଙ୍କ ସମ୍ମୁଖରେ, ହେ ଇନ୍ଦ୍ର ଦେଖ, ବଳି ମହାରାଜ ନିଷ୍କପଟ ଚିତ୍ତରେ ବ୍ରହ୍ମବାଦୀ ଭୃଗୁବଂଶୀୟ ବ୍ରହ୍ମବାଦୀ ଶୁକ୍ରାଚାର୍ଯ୍ୟ ଏବଂ ସମସ୍ତ ଭୃଗୁବଂଶୀୟ ବ୍ରାହ୍ମଣ ମାନଙ୍କର ସେବା କରି କିଭଳି ବ୍ରହ୍ମ ତେଜ ଲାଭ କରିଛି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବହୁତ ସୁନ୍ଦର ଟୀକା ଲେଖିଛନ୍ତି ଏ ଶିଷ୍ୟମାନଙ୍କ ପାଇଁ, ଏବଂ ପ୍ରଭୁପାଜୀ ମହାରାଜ ବହୁତ ସୁନ୍ଦର ପରପୋର୍ଟ ଲେଖିଛନ୍ତି ଏହା ଉପରେ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଇନ୍ଦ୍ରଙ୍କୁ ଗାଳି ଦେଇକି କିଏ କହୁଛନ୍ତି, ବୃହସ୍ପତି, ଶିଷ୍ୟାୟ ଶ୍ରଦ୍ଧାଭକ୍ତି ଅତିଶୟନ ସ୍ୱ ସର୍ବସ୍ୱ ଉପହାରକାୟ ବଲୟ ତେଜ ସ୍ୱୟମେବ ବଭୃତ୍ୟମ ପ୍ରତ୍ୟୁପହାରମ ତ୍ୱେନ ଦତ୍ତମ ଇତି ଅର୍ଥ। ଆରେ ବଳି ମହାରାଜ ଏଭଳି ତେଜ କାହିଁକି ପାଇଛି, ସେ ଗୁରୁ ସେବା କରି ସ୍ୱ ଚେଷ୍ଟାରେ ପାଇନି, କାରଣ ଇନ୍ଦ୍ରଙ୍କର ଭ୍ରମ ଯେ ବଳି ମହାରାଜ ନିଜ ଚେଷ୍ଟାରେ ଏଟା ପାଇଛନ୍ତି, କିନ୍ତୁ ବୃହସ୍ପତି କହୁଛନ୍ତି ନା, ଶିଷ୍ୟାୟ, ଶିଷ୍ୟ ଯଦି କୌଣସି ସମ୍ପତ୍ତିର ଅଧିକାରୀ ହୁଏ, ଭକ୍ତି ସମ୍ପତ୍ତିର ଅଧିକାରୀ ହୁଏ, ତାକୁ ବଳି ମହାରାଜଙ୍କର ପଦାଙ୍କ ଅନୁସରଣ କରିବାକୁ ପଡ଼ିବ। କିଭଳି ଗୁରୁ ସେବା କରିବାକୁ ପଡ଼ିବ, ଶ୍ରଦ୍ଧା ଭକ୍ତି, ଶ୍ରଦ୍ଧାରେ ଭକ୍ତିରେ ଅତିଶୟନ ଲାଷ୍ଟ ଲିମିଟ ପର୍ଯ୍ୟନ୍ତ, ଆଉ ସ୍ୱ ସର୍ବସ୍ୱ ଉପହାର କାୟ। ବଳି ମହାରାଜ ନିଜର ସର୍ବସ୍ୱକୁ ଉପହାର ଦେଇଦେଇଥିଲେ, ଏବଂ ଚକ୍ରଜାତ କହୁଛନ୍ତି ବଳିର ଯୋଉ ତେଜଟା ସ୍ୱୟଂ ଏବ ଉପଭୃତ୍ୟମ ପ୍ରତି ଉପହାର ତ୍ୱେନ ଦତ୍ତମ। ଦେବତା ମାନେ ଏ ବ୍ରହ୍ମବାଦୀ ମାନେ ଶୁକ୍ରାଚାର୍ଯ୍ୟ ପ୍ରତି ଉପହାର ସ୍ୱରୂପରେ, କାରଣ ବଳି ମହାରାଜ ଯେହେତୁ ଶ୍ରଦ୍ଧା ଭକ୍ତି ସହକାରେ ତାଙ୍କର ସେବା କରିଥିଲେ, ତାଙ୍କୁ ଉପହାର ଦେଇଥିଲେ ତେଜଟା ଉପହାର। ଶିଷ୍ୟକୁ ଗୁରୁଦେବ ଏଭଳି ଉପହାର ଦିଅନ୍ତି, ସେଥିରେ ସେ ତେଜିଆନ ହୁଏ। ରୂପାଜୀ ମହାରାଜ ବହୁତ ବଡ ସୁନ୍ଦର ପର୍ପୁଟ ଏଥିରେ ଲେଖିଛନ୍ତି, ଭାବାର୍ଥ ଲେଖିଛନ୍ତି। ବୃହସ୍ପତି ଇନଫର୍ମ ଇନ୍ଦ୍ର ଦ୍ୟାଟ ବଳି ମହାରାଜ ପ୍ରୋଏସ୍ ୱାଜ ନଟ୍ ଇଜ୍ ଓନ୍। ବଳି ମହାରାଜ ଇନ୍ଦ୍ରଙ୍କୁ ସ୍ପଷ୍ଟ କରିଦେଲେ ବୃହସ୍ପତି, ଏ ବଳି ମହାରାଜଙ୍କର ଯୋଉ ପରାକ୍ରମ ଏଟା ତାଙ୍କ ନିଜର ପରାକ୍ରମ ନୁହେଁ, ବଟ୍ ଦ୍ୟାଟ ଇଜ୍ ଏକ୍ସଲ୍ଟେଡ୍ ଗୁରୁ। ତାଙ୍କର ଯୋଉ ଗୁରୁଦେବ ସେ କେତେ ଏକ୍ସଲ୍ଟେଡ୍ ବୈଷ୍ଣବ ଥିଲେ ଦେଖ, ଉନ୍ନତ ବୈଷ୍ଣବ, ତାଙ୍କର ଗୁରୁ ଦ୍ୱାରା ତେଜ ପ୍ରାପ୍ତ ହୋଇଛନ୍ତି, ଆଉ ଗୁରୁକୁ ସେ ସେଭଳି ସେବା କରିଛନ୍ତି। ଆଉ ଯଦି ଇନ୍ଦ୍ରପଚନ ପଚାରିବେ ଆପଣ କଣ ସେଭଳିଆ ଗୁରୁ ନୁହନ୍ତି କି, ଆପଣ କାହିଁକି ମୋତେ ତେଜ ଦେଉନାହାନ୍ତି, ଆପଣ ତ ସେଭଳି ଗୁରୁ ନା, ଆପଣ ତ କମ୍ ନୁହନ୍ତି। ଆରେ ସେ ଯଦି ଅସୁରଙ୍କର ଗୁରୁ ହେଇ ତାଙ୍କର ଅସୁର ଶିଷ୍ୟଙ୍କୁ ଏତେ ବଡ ତେଜ ଦେଇପାରିଲେ, ଆପଣ ଦେବତାମାନଙ୍କର ଗୁରୁ, 33 କୋଟି ଦେବତାମାନଙ୍କର ମୁଁ ଲିଡର, ମୋର ଗୁରୁ, ଆପଣ ବି କମ୍ ନୁହନ୍ତି ନା, ଆପଣ ମୋତେ ତେଜ ଦେଉନାହାନ୍ତି। ଚକ୍ରଜାତ ତାହିଁ ଟିକାରେ ଲେଖୁଛନ୍ତି, ବୃହସ୍ପତି କହୁଛନ୍ତି ମୂର୍ଖ, ତୁ ମୋ କୃପା ଭିକ୍ଷା କରିଛୁ, ତୁ ଭୋଗରେ ମାତିଛୁ। ଚକ୍ରଜାତ କହୁଛନ୍ତି ଆରେ ତେନ ତେଭ୍ୟମ ଭୃଗୁଭ୍ୟ ନନ୍ୟୁନମ, ଆରେ ତୁମେ ଭାବ ନା, ଇନ୍ଦ୍ର ମନରେ ଏଟା ସନ୍ଦେହ କରୁଛି, ଗୁରୁଦେବ ପଚାରି ପାରୁନି, ଆପଣ ତ କମ୍ ତେଜିଆନ ନୁହନ୍ତି ନା, ଆପଣ କାହିଁକି ମୋତେ ତେଜ ଦେଉନାହାନ୍ତି। ଏଠି ସେ କହୁଛନ୍ତି ଏଇ ସନ୍ଦେହକୁ ମୋଚନ କରିବା ପାଇଁ ଭୃଗୁ ଏ ବୃହସ୍ପତି କହୁଛନ୍ତି, ତୁମେ ଭାବନା ଯେ ଶୁକ୍ରାଚାର୍ଯ୍ୟଙ୍କ ଠାରୁ ମୁଁ କମ୍ ବୋଲି, ତେନ ତେଭ୍ୟମ ଭୃଗଭ୍ୟ ନନ୍ୟୁନମ ବୟମ ଅପି, ମୁଁ ମଧ୍ୟ କମ୍ ନୁହେଁ, ଆଉ ବୟମ ଅପି ତଥୈବ ସଦା ଭକ୍ତି ଆଦି ନାମ ତ୍ୱୟମ୍ ପ୍ରସାଦିତାମ, ତୁମେ ଯଦି ବଳି ମହାରାଜଙ୍କ ଭଳି ଶ୍ରଦ୍ଧା ଭକ୍ତିରେ ମୋର ସେବା କରିଥାନ୍ତ, ମୁଁ ବି ତୁମକୁ ତେଜ ଦେଇଥାନ୍ତି, ତୁମେ ତା କରିନ, ଆଉ ତୁମେ ସେଇ ତେଜ ପାଇଥିଲେ ଆଜି କଣ କରିଥାନ୍ତ ନା, ତଦା ସମ୍ପତ୍ତି ତ୍ୱୟମ୍ ଅପି ଅସ୍ମତ୍ ତେଜସା ପରିପୂର୍ଣ୍ଣମ ଇମମ୍ ବୋଲି ମୋ ଜେସ୍ୟ। ବଳି ମହାରାଜଙ୍କ ଭଳି ତୁମେ ଯଦି ମୋର ସେବା ଶୁଶ୍ରୂଷା କରିଥାନ୍ତ ଶ୍ରଦ୍ଧା ଭକ୍ତିରେ, ତୁମେ ଆଜି ତେଜା ନେଇ ଏ ବଳି ମହାରାଜ ତୁମ ତୁଳନାରେ ଗୋଟେ ବାଳ, ତୁମେ ତାକୁ ପରାସ୍ତ କରିଦେଇପାରିଥାନ୍ତ, କି ତୁମେ ତ ଭୋଗରେ ମାତିଛ, ଦୋଷ କଣ ଗୁରୁଙ୍କର, ଆଜ୍ଞା ମୁଁ ଏତେ ବଡ ଗୁରୁଦେବଙ୍କ ନିକଟରେ ଦୀକ୍ଷା ନେଲି, ମୋର କାହିଁ କିଛି ଫଳ କରୁନି, ଏ ଗୁରୁଙ୍କର ଦୋଷ। ଶିଷ୍ୟ ଶାଢୀ ଦେଖିବାକୁ ପଡିବ ନା, ବର୍ତ୍ତମାନ ସମସ୍ତେ ଗୁରୁଙ୍କର ପୋଜିସନ ଖୋଜୁଛନ୍ତି, ଗୁରୁ କିଏ, କିନ୍ତୁ ଶିଷ୍ୟ କିଏ, ଶିଷ୍ୟ କିଏ ପ୍ରଥମେ ଦେଖ ତୁମେ, ତାପରେ ଗୁରୁ କିଏ ଦେଖିବ। ଶିଷ୍ୟ ମହାରାଜଙ୍କୁ ତ ଗୋଟେ ବହୁତ ସୁନ୍ଦର, ମୋତେ ତ ବହୁତ ପସନ୍ଦ ଲାଗେ ମହାରାଜଙ୍କର ଗୋଟିଏ କଥାକୁ, ମୋତେ ବହୁତ ପସନ୍ଦ ଲାଗେ, ଆଉ ମୁଁ ସେଇଥିରେ ହିଁ ବାସ୍ତବିକ ଚିନ୍ତା କରେ, ଗୁରୁଙ୍କର ପୋଜିସନକୁ ଦେଖିବା ପୂର୍ବରୁ ପ୍ରଥମେ ଶିଷ୍ୟଙ୍କର ପୋଜିସନ ଦେଖିବା ଦରକାର। ମହାରାଜ ସବୁବେଳେ ସୁନ୍ଦର ଉଦାହରଣ ଦିଅନ୍ତି, ଆରେ ଗୁରୁମାନେ ତ ଆଜିକାଲି ଗୁରୁମାନେ ତ ତୁମକୁ କେତେ ଉପଦେଶ ଦେଉଛନ୍ତି, କିନ୍ତୁ ତୁମେ ତୁମେ କଣ କରୁଛ, ତୁମେ ଗୋଟିଏ କଥା ପାଳନ କରୁଛ କି, ତୁମେ ଶିଷ୍ୟ ହେଇଛ କି, କିନ୍ତୁ ଦେଖ ଧ୍ରୁବ ମହାରାଜଙ୍କୁ ତାଙ୍କର ଗୁରୁଦେବ କଣ ଉପଦେଶ ଦେଇଥିଲେ, ଗୋଟେ ଘଣ୍ଟା ବି କ୍ଲାସ କରୁନାହାନ୍ତି, ମାତ୍ର 10-15 ଶ୍ଳୋକ କହିଛନ୍ତି। ଭଗବାନଙ୍କ ରୂପକୁ ବର୍ଣ୍ଣନା କଲେ ମନ୍ତ୍ର ଦେଲେ ଛାଡ଼ିଦେଲେ ବାସ, ଧ୍ରୁବ ମହାରାଜଙ୍କୁ କହିନାହାନ୍ତି ନାରଦ ମୁନି ତୁମେ ଏଭଳି ଖାଇବ ଏଭଳି ଏହା କରିବ, ଆରେ ସେ ଶିଷ୍ୟ ନା, ସେ ଭଗବାନଙ୍କୁ ପାଇବା ପାଇଁ ଚାହୁଁଥିଲେ ନା, ଯଦି ଭଗବାନଙ୍କୁ ପାଇବା ପାଇଁ ତୁମେ ଚାହିଁବ ତେସାମେବ ଅନୁକମ୍ପାର୍ତ୍ତମ ଅହଂ ଅଜ୍ଞାନ ଯତମ ନାଶୟାମି ଆତ୍ମଭାବସ୍ତୁ ଜ୍ଞାନ ଦିବ୍ୟେନ ଭାସତେ। 5 ବର୍ଷର ବାଳକ ଗୁରୁଦେବ ଏ କଥା ତାକୁ କହିନାହାନ୍ତି କିଭଳି ଭୋଜନ କରିବ, 6 ମାସରେ ତୁମେ ଭଗବାନଙ୍କୁ ପାଇବ କେତେ ମାସରେ ପାଇବ ତା ବି କହିନାହାନ୍ତି, ଆଉ ପାଦରେ ଠିଆ ହେଇକି ତପସ୍ୟା କରିବେ କି ଭୂମିରେ ବସିକି ତପସ୍ୟା କରିବେ ତା ବି କହିନାହାନ୍ତି, ଭୋଜନକୁ କିଭଳି କଣ୍ଟ୍ରୋଲ କରିବ ତା ବି କହିନାହାନ୍ତି। महाराज से कथा कहते अरे तांकर तो गुरुदेव किछि उपदेश करना केवल मंत्र देले भगवान को रूप देले से छ मास भीतर भगवान पाई गले से गुरु कठु शिष्य रे ड्यूटा ज्यादा करी छथि कोन त अपन शिष्य प्रथम देखिया दरकार मो ड्यूटा मु ठीक कर छि कि तापर गुरुदेव को चाहे दरकार आज इंद्र चाहौ छथि गुरु को प्रति किंतु बोली महाराज शिष्य हिसाब रे से तो ठीक ड्यूटी करी से रिजल्ट पाई गले ना किंतु इंद्र शिष्य हिसाब रे ठीक ड्यूटी करना हंदी तने से गुरु को चाहौ छथि गुरुदेव आपण तो देवता मानकर राजा ना आपण कर तेज तो शुक्राचार्य जी ठारु कम नै आपण काई मो देहर तेजटा देलिन अरे तू तेज रे बोली कि बोल तू तो भोगर माती कि रही छु तने वास्तव जन जदी जने शिष्य भगवान पाए पाई चाहिबो गुरुदेव गोटे शिक्षा ही ताप जथे गोटे शिक्षा गोटे उपदेश जब गुरुदेव जो समय विदेशी मान विदेशी मैंने जिते प्रश्न पचारे गुरुदेव सब उत्तर देवे आम जिते बड़े प्रश्न पचार गुरुदेव गोटे उपदेश नाम कर नाम कर ठिकना नाम कर सब जानपर गोटे उपदेश नाशयामि आत्म भावस्तु ज्ञान दी मन भाषते भगवान को पाया पाई चाहिए को हेले पाया पाई हेले भगवान आम अंतर अज्ञान को नाश कर देबे ज्ञान दीपत द्वारा एटा अंतर जिनिस शिष्य साइड रु शिष्य ड्यूटी गले भगवान निश्चित तांको अंतर रे प्रेरणा दे सब किछ जणे देबे तनु एटी प्रभुपाद जी महाराज सी परपट से ताहि कोछंदी by the pleasure of the spiritual master one can get the extraordinary power Prabhupada kitte sundar katha koichhan power samasting kar achi kintu ei power balare kehi maya ku jiti paribe na boli maharaj kom no tankar power thila kintu aji extraordinary power paichhanti re Prabhupada ji maharaj koichhanti by the pleasure of the spiritual master one can get extraordinary power स्पेशियल इन द स्पिरिचुअल एडवांसमेंट भक्ति मार्ग रे कि बोली अग्रगति करबो से तपाई एक्स्ट्रा ऑर्डिनरी पावर तको एम्पावर्ड को आजे गुरुदेव सब बड़ को एटा एम्पावर्ड प्रोसेस गुरुदेव तुमको शक्ति संपूर्ण कर देबे शक्ति रे आविष्ट कर देबे तनु बोली महाराज को शुक्राचार्य आज शक्ति रे आविष्ट कर दिजें इंद्र उपचार छथि एटा बोली महाराज के तेज ना आउ कहार तेज किंतु बृहस्पति एक निर्मस्त्र वैष्णव भाव शुक्राचार्य प्रशंसा करी कहते ना बोली महाराज एभली शिष्य भृगुवंशीय ब्राह्मण मान को संतुष्ट करी भगवत तेज प्राप्त होती बोली महाराज तेज नुह ये गुरु प्रदत्त तेज एवं प्रभुपाजी महाराज कहते दि ब्लेसिंग अफ दि स्पिरिचुअल मास्टर आर मोर पावरफुल देन वन्स पर्सनल एंडेवर फॉर सच एडवांसमेंट गुरुदेव कृपा भक्ति मार्ग अग्रगति करने गुरुदेव कृपा जिते बलवान जन पर्सनल एंडेवर जन सुप्रचेषा बलवान नुह भक्ति मार्ग अग्रगति करने को गुरुदेव कृपाटा हम सब बड़ बलियान से गुरुदेव सब बड़े गोटे कथा ओनली डिपेंड ऑन मर्सी भक्ति ठाकुर ता कौन ना निज बल चेष्टा प्रति भरोसा छाड़िया निज बल चेष्टा प्रति भरोसा छाड़िया तुम्हारे इच्छा निर्भर करिया निर्भर करिया निजर बल निजर चेष्टा निज बल चेष्टा प्रति भरोसा छाड़िया भरोसा छाड़िया अलग जिन बल थी चेष्टा थी कि भरोसा नहीं गुरुदेव सब कहते बहुत वैष्णव फिलोसफी गोटे सूक्ष्म जिनिस बल अच्छी चेष्टा अच्छी प्रयोग करसा ना जब गुरुदेव कहते तुम्हें भावना षोलमाला जप कर कृष्ण को पाइज लक्ष्यमाला जप कर कृष्ण को पाइज तुम्हें तुम साधन भरोसा कर तुम गुरु कृपा डिपेंड कर তুমি এটা বিচার কর না, কিন্তু গুরুদেব মতে কিন্তু মু ষোলমাল জপ করছি, কিন্তু মোর ষোলমালার জপটা এত শুদ্ধ নুহে যা ফলে মু ভগবান প্রাপ্ত হবি, তা তো গুরু কৃপা উপরে তুমি ডিপেন্ড কর না, তুমি ইন্ডিপেন্ডেন্ট হয়ে গেল, তোমার বল রইব, চেষ্টা রইব, কিভাবে রইব, যেভাবে মর্কট আর মার্জর নীতি অছি না, মর্কটর বল আছে, মাঙ্কড় ছুয়া দেখুন, মাঙ্কড় ছুয়া জন্ম হবে সে মাঙ্ক ছাড়িকি সে ডিয়া মারিব, তার বলকু সে প্রয়োগ করিব, আউ মার্জর বিরাড়ি ছুয়া তার বল অছি কিন্তু সে বলকু খরচ করে না, মা উপরে ডিপেন্ড করিব, কিন্তু বৈষ্ণব কিভাবে হব, বৈষ্ণব মর্কট নীতি ফলো করিব না বা মার্জর নীতি ফলো করিব না, তাকে উভয় নীতি ফলো করিয়া পড়িব, তার যে বল অছি আর চেষ্টা অছি, বিরাড়ির শক্তি অছি, সে অন্যত্র যাইপারিব, কিন্তু সে মা উপরে নির্ভর করুছি, তেমন দুইটা নিকটর বৈষ্ণব শিক্ষা নেবে, দুইটা নীতিকে ফলো করিব, বৈষ্ণবর শক্তি থিলে সুদ্ধা সবু কিছু থিলে সুদ্ধা সে কাহা উপরে নির্ভর করিব, গোটে মার্জর শিশু ভি তার মা উপরে নির্ভর, বিরাড়ি ছুঁয়া ভি সে মা উপরে নির্ভর করিব, গুরুদেব কৃপা উপরে ভগবান কৃপার নির্ভর করিব, এবং মাঙ্কড় যেভাবে স্বতন্ত্র দেখিছেন, মাঙ্কড় ছাড়ে দেওয়া মানে সে স্বতন্ত্র হয়েছে সাংে সাং সাংে সাং তার প্রচেষ্টা আরম্ভ করিব, বৈষ্ণব সেভাবে গুরুদেবঙ্কর আদেশ পাইলা পরে মা পু পু নাতিকে নিয়ে সে পছরে খেলা কই দেব পছ, বৈষ্ণব গুরুদেবঙ্কর আদেশ পাইলা পরে সে গুরুদেব কৃপাটা মতো গুরুদেব আদেশ দিয়েছেন কেবল বিড়ালি ভাড়া বসিক রই মতো কেবল গুরুদেব কৃপা করবে না, না মুখ যাই মুসরে গোটে মতো ভক্ত বহুত বড় শিক্ষা দেলে প্রভুচন যদি আমার কোশ্চেন আনসার চালি কিন্তু মু তো এভাবে সে এত বড় কথাটা মতো মানে আমার ডিসকশন ভিতরে সে গোটে কনক্লুজন ড্র কলে, সে ভক্ত আসবে মতো বহুত সুন্দর লাগিলা, আমার ভগবান কৃপা গুরুদেব কৃপা উপরে কথাবার্তা চাল কিভাবে শিষ্য জন এই ভক্তি রাজ্যের চালব, মু তাঙ্ক বহুত পয়েন্ট কই সারা পরে সে কনভিন্স হয়ে গেলে, সে কে তার কনক্লুজন আপনার এ কোয়া চাহুন আমি মর্ষি উপরে ডিপেন্ড করুছু এবং মর্ষি উপরে আমি চালুছু, মানে কৃপা উপরে আমি নির্ভর করুছু এবং কৃপা দ্বারা আমি চালুছু, মুখে হ্যাঁ এটা হচ্ছে কনক্লুজন, আমি বঞ্চিছু কৃপারে, কৃপা কু চাহি বঞ্চিছু আপা দ্বারা হি চালুছু, তাহলে যেত কৃপা উইড রয়ে যা মরি যা, মু তো কহিলি মতো বহুত বড় গুরুদেব শিক্ষা দেলে, আমি অলগা বিষয়ে ডিসকশন করছি তা মধ্যে কন ঢুকিলা শিশু সে কহিলা এই কথা, সে কে আমি বঞ্চুছু কৃপারে এবং ভক্তি মার্গে চালুছু কৃপারে, বৈষ্ণব এই এই জ্ঞান রহব, তেমন মার্জর নীতি সে মধ্যে চালিব আর্কট নীতি মধ্যে, গুরুদেব যা আদেশ দেলে মাঙ্কড় শিশু ভি তৎক্ষণাৎ আরম্ভ করে দেবে, গুরুদেব মতো কোথায় ষোলমাড়া করা এতে খিলাপ করব না, কিন্তু মর্কটের গোটে গুণ সে স্বতন্ত্র হয়ে যায়, মর্কট শিশু সে স্বতন্ত্র যায় তা মা উপরে নির্ভর করে না, কিন্তু স্বতন্ত্রতা নাই, সাধন মজন করা সময় সেই মর্ষি উপরে ডিপেন্ড করিব, সেই কৃপা উপরে ডিপেন্ড করিব, তেমন বলি মহারাজ যে তেজ পাইছেন নির্মসর ভাবে সুন্দর ভাবে শুক্রাচার্য গুণ প্রশংসা করে বৃহস্পতি কুমার আর ইয়ে গুরুদেব কৃপা দেখ সে শিষ্য কিভাবে সেবা করেছে, তুমি তো ভোগর রইল, তেমন শিক্ষা হচ্ছে প্রভুপাজি মহারাজ এটি যা কহিলেন, দি ব্লেসিং অফ দি স্পিরিচুয়াল মাস্টার আর মোর পাওয়ারফুল দ্যান ওয়ান্স পর্সোনাল এন্ডিভর ফর সচ আডভান্সমেন্ট, ভক্তি মার্গের অগ্রগতি করা নিজের প্রচেষ্টা অপেক্ষা গুরুদেব কৃপাটা সব সময় বড়িয়া, সব সময় বড়িয়া, সব সময় বড়িয়া, সেই ভক্তিমন ঠাকুর দেখুন তাঙ্ক ভজনরে কেতে বড় সুন্দর গুরুদেব, এপরি আপনার যদি বি ভগবান কু স্বয়ং প্রদান করে দিয়ে স্বয়ং আদেশ দিয়ে দিয়ে স্বয়ং ধাম রই বাস করা ভজন অধিকার দিয়ে দিয়ে তথাপি গুরুদেবঙ্কর কৃপাটা হি আবশ্যক, সে যা কে মতো সে তাঙ্কর নাম দৌছি ওম নম প্রভু, সে মতো এই কথা হি কনক্লুজনলে কহিলে, তিনি ঘন্টা ক্লাস পরে আমি সে এই কথা হি কহিলে, কৃপা উপরে চালিবাক পড়িব আর কৃপা উপরে আমি বঞ্চিছে, বাস্তবিক ইয়ে হি ভজন, কি বৃন্দাবন কু চালিগলে যে একান্তে রাধারাণী ভজন করে দেব সম্ভব নয়। ଇଏ ଆମର ପରମ୍ପରା ନୁହେଁ, ଇଏ ଆମର ଶିକ୍ଷା ନୁହେଁ, ସମ୍ପୂର୍ଣ୍ଣ ତାକୁ କାଟି ଦିଆଯାଇଛି। ବଳି ମହାରାଜଙ୍କ ଭଳି ସମ୍ପୂର୍ଣ୍ଣ ଗୁରୁଦେବଙ୍କ କୃପା ଉପରେ ନିର୍ଭର କରିବାକୁ ପଡିବ। ଏପରିକି ଜଣେ ଧାମରେ ଭଜନର ଅଧିକାର ପାଇଲା ପରେ ମଧ୍ୟ ଆଉ କାହା କଥା କହିବି, ଭକ୍ତିବିନୋଦ ଠାକୁର ନିଜେ କହୁଛନ୍ତି, ଗୁରୁଦେବ ବଡ କୃପା କରି ଗୌଡ଼ବ ନ ମାଝେ ଗୋଦ୍ରୁମେ ଦିଆଛ ସ୍ଥାନ, ଗୁରୁଦେବ ବଡ କୃପା କରି ଗୌଡ଼ବ ନ ମାଝେ ଗୋଦ୍ରୁମେ ଦିଆଛ ସ୍ଥାନ, ଆଜ୍ଞା ଦିଲା ମୋରେ ଏଇ ବ୍ରଜେ ବସି ହରି ନାମ କର ଗାନ, ଆଜ୍ଞା ଦିଲା ମୋରେ ଏଇ ବ୍ରଜେ ବସି ହରି ନାମ କର ଗାନ, ବଡ଼ କୃପା କରି ଗୌଡ଼ବନ ମାଝେ ଗୋଦ୍ରୁମେ ଦିଆଛ ସ୍ଥାନ, ଗୁରୁଦେବ ବଡ଼ କୃପା କରି ଗୌଡ଼ବନ ମାଝେ। କାରଣ ଭକ୍ତିବିନୋଦ ଠାକୁରଙ୍କର ଆଶ୍ରମ ଆଜି ବି ଯେଉଁ ଅଛନ୍ତି, ଆପଣ ଗଲେ ଦେଖି ଆସିବେ ଗୋଦ୍ରୁମରେ ସ୍ୱାନନ୍ଦ ସୁଖଦ କୁଞ୍ଜ, ସେ ଗୋଦ୍ରୁମ ସେ ସ୍ୱୟଂ ବୃନ୍ଦାବନ, ସେଠି ବଟବୃକ୍ଷ ଅଛନ୍ତି, ଆଉ ଭକ୍ତିବିନୋଦ ଠାକୁର ସେଇଠି ବସି ବସି ଭଜନ ଲେଖୁଛନ୍ତି। ଗୁରୁଦେବ ମୋତେ ବଡ଼ କୃପା କରିକି ଏ ଗୌଡ଼ ବନ ଯିଏକି ବ୍ରଜବନ ଭିତରେ ମୋତେ ଭଜନ କରିବା ପାଇଁ ଆପଣ ଆଜ୍ଞା ଦେଇଛନ୍ତି। ଭଜନ ଆମେ ପଢୁଛେ, ମୁଁ ଭଜନ କରିବା ପାଇଁ ନିଜେ ଆସିନି ବ୍ରଜବନକୁ, ଆପଣ ମୋତେ ଆଜ୍ଞା ଦେଲେ ଯାଅ ବ୍ରଜବନରେ ରୁହ ଭଜନ କର, ଆଜ୍ଞା ଦିଲ ମୋରେ ଏଇ ବ୍ରଜେ ବସି ହରିନାମ କର ଗାନ, ତୁମେ ହରିନାମ ଗାନ କର, ଆପଣ ମୋତେ ଆଜ୍ଞା ଦେଇଛନ୍ତି କିନ୍ତୁ ବର୍ତ୍ତମାନ ମୁଁ ଭଜନ କରିପାରୁନି, କାରଣ ଆପଣଙ୍କ କୃପାରେ ମୁଁ ଭଜନ କରିବା ପାଇଁ ଆସିଛି, ପୁଣି ବି ଆପଣଙ୍କ କୃପା ଦରକାର। କଣ ସେଠି କହୁଛନ୍ତି, କିନ୍ତୁ କବେ ପ୍ରଭୁ ଯୋଗ୍ୟତା ଅର୍ପିବେ ଏ ଦାସରେ କୃପା କରି, କିନ୍ତୁ କବେ ପ୍ରଭୁ ଯୋଗ୍ୟତା ଅର୍ପିବେ ଏ ଦାସରେ କୃପା, କିନ୍ତୁ କବେ ପ୍ରଭୁ ଯୋଗ୍ୟତା ଅର୍ପିବେ ଏ ଦାସରେ କୃପା କରି, କିନ୍ତୁ କବେ ପ୍ରଭୁ ଯୋଗ୍ୟତା ଅର୍ପିବେ ଏ ଦାସରେ କୃପା, ଚିତ ସ୍ଥିର ହବେ ସକଲ ସହିବେ, ଚିତ ସ୍ଥିର ହବେ ସକଲ, ଚିତ ସ୍ଥିର ହବେ ସକଲ ସହିବେ, ଚିତ ସ୍ଥିର ହବେ ଏକାନ୍ତ ଭଜିବ ହରି, ଆମି ଏକାନ୍ତ ଭଜିବ ହରି, ଗୁରୁଦେବ ବଡ଼ କୃପା କରି ଗୌଡ଼ବନ ମାଝେ ଗୋଦ୍ରୁମେ ଦିଆଛ ସ୍ଥାନ, ଗୁରୁଦେବ ବଡ଼ କୃପା କରି ଗୌଡ଼ବନ ମାଝେ ଭଜନର ଯେଉଁ ଯୋଗ୍ୟତା ଦରକାର, ପ୍ରଭୁପାଦ ମହାରାଜ କହୁଛନ୍ତି ପର୍ସନାଲ ଏଣ୍ଡେଭର ଏଟା ପସିବଲ ନାହିଁ, ନିଜର ଉଦ୍ୟମରେ ଏଟା ପସିବଲ ନାହିଁ, ଯୋଗ୍ୟତାଟା ଗୁରୁଦେବ ଆଜ୍ଞା କଲା ପରେ ବି ଭଜନର ଯୋଗ୍ୟତାଟା ଗୁରୁଦେବଙ୍କ କୃପାରେ ଆସିବ। ଭଜନର ଯୋଗ୍ୟତା କଣ ଏଠି କହୁଛନ୍ତି, କିନ୍ତୁ କବେ ପ୍ରଭୁ ଯୋଗ୍ୟତା ଅର୍ପିବେ, ଗୁରୁଦେବ ମୋତେ କେତେବେଳେ ଆପଣ ଯୋଗ୍ୟତା ଦେବେ, କଣ ଯୋଗ୍ୟତା, ଚିତ୍ତ ସ୍ଥିର ହବେ, ଆରେ ଚିତ୍ତ ସ୍ଥିର ନହେଲେ ଭଜନ କିଭଳି କରିବେ, ଚିତ୍ତ ସ୍ଥିର ହବେ ଆଉ ଦ୍ୱିତୀୟ ଜିନିଷ ସକଲ ସହିବେ, ନ ସହିଲେ କଣ ଭଜନ ହବ, ଆରେ ଦିଟା ଜିନିଷ ତ ମୁଖ୍ୟ ଜିନିଷ ନା, ଜଣେ ଚିତ୍ତକୁ ସ୍ଥିର ନ କରିପାରିଲେ ସେ ସହ୍ୟ କରିପାରିବ ନା, ଆଉ ବଳି ମହାରାଜ କଣ ସହିଛନ୍ତି ଜଗତରେ କୌଣସି ଭକ୍ତ ଏଭଳି ସହି ନାହାନ୍ତି, ଏତେ ସହିଛନ୍ତି ଭଗବାନ ତାଙ୍କୁ ବନ୍ଦନ କରିଦେଇଛନ୍ତି, ଅମ୍ଳାନ ବଦନରେ ବଳି ମହାରାଜ କିଛି ଉତ୍ତର ଦେଇନାହାନ୍ତି, କେତେ ସହ୍ୟ କରିଛନ୍ତି, ଗୁରୁଦେବ ତାଙ୍କୁ ଭର୍ସନା କରିଛନ୍ତି, ସ୍ୱଜନମାନେ ଭର୍ସନା କରିଛନ୍ତି, ଅସୁର ସୈନ୍ୟମାନେ ଭୀରୁ ବୋଲି କହିଛନ୍ତି, ସବୁ ସହ୍ୟ କରିଛନ୍ତି ବଳି ମହାରାଜ। ସହ୍ୟ କରିବା ଶକ୍ତି ବୈଷ୍ଣବର ସବୁଠୁ ବଡ଼ ଗୁଣ, ସହିପାରିଲେ ତ ବୈଷ୍ଣବ, ଆମର ତ ସେ ଗୁଣ ନାହିଁ ନା, ଭକ୍ତିମ ଠାକୁର କହୁଛନ୍ତି ଆପଣ କହିଲେ ଭଜନ କରିବା ପାଇଁ, କିନ୍ତୁ ଭଜନ କରିବାର ଯେଉଁ ଦୁଇଟା ମୁଖ୍ୟ ଜିନିଷ ଦରକାର, ଚିତ୍ତ ସ୍ଥିର ଆଉ ସହ୍ୟର ଶକ୍ତି, ଏଇଟା ତ ମୋର ନାହିଁ ନା, ଆପଣ ଯୋଗ୍ୟତା ନଦେଲେ ମୁଁ କେମିତି ଭଜନ କରିବି? ଦେଖନ୍ତୁ କିଭଳି କହୁଛନ୍ତି, ଏବଂ ଏକାନ୍ତେ ଭଜିବ ହରି, ତାପରେ ମୁଁ ଏକାନ୍ତରେ ଭଜନ କରିପାରିବି। ଯଦି ଗୁରୁଦେବ ପଚାରିବେ ତୁମେ ଭଜନ କରିବା ପାଇଁ ଆସିଛ, ତୁମର କିଛି ଯୋଗ୍ୟତା ନାହିଁ, ଆରେ ମୋର କଣ ଯୋଗ୍ୟତା ଅଛି? ମୋର ଯୋଗ୍ୟତା ଗୁରୁଦେବ କଣ ଶୁଣିବେ? ଶୁଣନ୍ତୁ ମୋର ଯୋଗ୍ୟତା କଣ। ଶୈଶବ ଯୌବନେ ଜଡ ସୁଖ ସଙ୍ଗେ ଅଭ୍ୟାସ ହୋଇଲା ମନ୍ଦ, ଶୈଶବ ଯୌବନେ ଜଡ ସୁଖ ସଙ୍ଗେ ଅଭ୍ୟାସ ହୋଇଲା ମନ୍ଦ, ନିଜ କର୍ମ ଦୋଷେ ଦେହ ହୋଇଲା, ନିଜ କର୍ମ ଦୋଷେ ଭଜନର ପ୍ରତିବନ୍ଧ, ଭଜନର ପ୍ରତି ଗୁରୁଦେବ ବଡ଼ କୃପା କରି ଗୌରବନ ମାଝେ ଗୋଦ୍ରୁ ମେ ଦିଆଛ ସ୍ଥାନ, ଗୁରୁଦେବ ବଡ଼ କୃପା କରି ଗୌରବନ ମାଝେ ଗୁରୁଦେବ ମୋର ଯୋଗ୍ୟତା ଏୟା। ଶୈଶବ ଯୌବନ ଜଡ ସୁଖ ସଙ୍ଗେ ଅଭ୍ୟାସ ହୋଇଲ ମନ୍ଦ, ଦୁଇଟି ଅବସ୍ଥା, ଶୈଶବ ଅବସ୍ଥା ଆଉ ଯୌବନ ଅବସ୍ଥା, ଏ ସ୍ୱାଭାବିକ ଦୁଇଟି ଅବସ୍ଥାର ଲକ୍ଷଣ ହେଲା ଏ ଜଡ ସୁଖକୁ ଆକର୍ଷଣ କରିବ। ଆଉ ଜଡ ସୁଖ ଆକର୍ଷଣ ପରେ ମୋର ଅଭ୍ୟାସ ସବୁ ମନ୍ଦ ହେଇଯାଇଛି, ତେଣୁ ଅଭ୍ୟାସ ଯେହେତୁ ମନ୍ଦ ମୋର ଚିତ୍ତ ସ୍ଥିର ନାହିଁ, ମୁଁ ଭଜନ କିଭଳି କରିବି? ଆଉ ନିଜ କର୍ମ ଦୋଷେ ଏ ଦେହ ପାଇଲୁ ଭଜନର ପ୍ରତିବନ୍ଧ, ଯେଉଁ ଶରୀରଟା ମୋତେ ମିଳିଛି ଗୁରୁଦେବ ଏଇଟା ମୋର ଭଜନର ପ୍ରତିବନ୍ଧ, କାହିଁକି ନା ପୂର୍ବ ଜନ୍ମରେ ମୁଁ ଆପଣଙ୍କର ଭଜନ କରେନି, କର୍ମ ଦୋଷରୁ ମୁଁ ଶରୀର ପାଇଛି, ତେଣୁ ମୁଁ କଣ ଭଜନ କରିବି? ଇଏ ଶିକ୍ଷା ବଳି ମହାରାଜାଙ୍କର ଚରିତ୍ର, ଇଏ ଶିକ୍ଷା ବୃହସ୍ପତି ସ୍ପଷ୍ଟ ଭାବରେ ଶୁକ୍ରାଚାର୍ଯ୍ୟଙ୍କର ପ୍ରଶଂସା କରୁଛନ୍ତି, ଅସୁରଙ୍କର ଗୁରୁଦେବଙ୍କୁ ପ୍ରଶଂସା କରି କହୁଛନ୍ତି, ହେ ଇନ୍ଦ୍ର ଜାନାମି ଭଗବାନ ଶତ୍ରୁ ଉନ୍ନତେ ଅଶ୍ୟ କାରଣମ, ତୁମର ଶତ୍ରୁଙ୍କର ଉନ୍ନତିର କାରଣ ତୁମେ ମୁଁ ଜାଣେ, ତୁମେ ମୋତେ ଜଣେଇବା ଦରକାର ନାହିଁ। ତାଙ୍କର କାରଣ କ'ଣ ନା ଶିଷ୍ୟାୟ ଉପଭୃତମ ତିଜୋ, ଉପଭୃତମ ଶବ୍ଦ ଅର୍ଥରେ ଚକ୍ରବାଦ ବହୁତ ସୁନ୍ଦର କଥା ଲେଖିଛନ୍ତି, ଉପଭୃତମ ସଞ୍ଚିତ ଭଗବତ ତେଜକୁ, ସବୁକିଛି ଭଗବତ ତେଜକୁ ଶୁକ୍ରାଚାର୍ଯ୍ୟ ବଳି ମହାରାଜଙ୍କ ଶରୀରରେ ସଞ୍ଚିତ କରିଦେଇଥିଲେ। ତେଣୁ ବୃହସ୍ପତି କହୁଛନ୍ତି ଯେ ଭଗବତ ତେଜ ବର୍ତ୍ତମାନ ସଞ୍ଚିତ ହୋଇ ଶୁକ୍ରାଚାର୍ଯ୍ୟ ଗୁରୁଦେବଙ୍କ ତାଙ୍କର ଗୁରୁଦେବ ବଳି ମହାରାଜଙ୍କ ଦ୍ୱାରା ରହିଛି, ତାଙ୍କର ଗୁରୁଦେବ ଶୁକ୍ରାଚାର୍ଯ୍ୟଙ୍କ ଦ୍ୱାରା, ଏବଂ ତେଜ ଭୃଗୁ ବି ବ୍ରହ୍ମବାଦୀ ବି, ତେଣୁ ବଳି ମହାରାଜ ତାଙ୍କ ଗୁରୁଦେବଙ୍କ କୃପା ପାଇଛନ୍ତି, ତୁମେ ତ ଭୋଗରେ ରହିଲେ ମୋର ସେବା କଲ ନା, ବର୍ତ୍ତମାନ ତୁମକୁ ବର୍ତ୍ତମାନ ଏ ଇନ୍ଦ୍ର ପୋଷ୍ଟ ଛାଡ଼ିବାକୁ ପଡ଼ିବ। ଇନ୍ଦ୍ର ହାତ ଯୋଡ଼ି କହିବେ ଗୁରୁଦେବ କିଛି ଉପାୟ ନାହିଁ, ନା କିଛି ଉପାୟ ନାହିଁ, ସାଧୁ କୃପା ଏତେ ବଳିଆନ, ଜଗତରେ ଭଗବାନ ବି ପରାସ୍ତ ହେଇଗଲେ, ବଳି ମହାରାଜ ବାମନଦେବ ପରାସ୍ତ ହେଇଛନ୍ତି ନା, ଆଉ ପରାସ୍ତ ହେଇକି ତ ଭିକାର ରୂପରେ ଆସିଲେ, ଶୁଣିବେ ନିଜ ମୁଖରେ କହିବେ, ନିଜ ମୁଖରେ ଅଦିତି ଯେତେବେଳେ ପୁତ୍ର ରୂପରେ ଆସିବେ, ବାମନଦେବ ନିଜେ ଆସିବେ, ଅଦିତି କହିବେ ମୋର ଶତ୍ରୁମାନେ ମୋର ପୁତ୍ରମାନଙ୍କର ରାଜ୍ୟ ନେଇଯାଇଛନ୍ତି, ଆପଣ ଫେରେଇ ଦିଅନ୍ତୁ। ଏ କଥା କହିବେନି, କିନ୍ତୁ ଭଗବାନ ନିଜେ ଆଗେ କହିଦେବେ, କହିବେ ମା ହେ ଦେବମାତା, ଭଗବାନ ଏଭଳି ସୁଶୀଳ ଭାବସାରେ କହୁଛନ୍ତି, ହେ ଦେବମାତା ଅଦିତି, ବର୍ତ୍ତମାନ ବଳି ମହାରାଜଙ୍କୁ ଇନ୍ଦ୍ରପୋଷ୍ଟରୁ ହଟେଇବା କେବେ ସହଜ ନୁହେଁ, କାରଣ ମୋର ଭକ୍ତ ଶୁକ୍ରାଚାର୍ଯ୍ୟଙ୍କ କୃପାରେ ସେ ବଳିଆନ, ଆଉ ଦ୍ୱିତୀୟରେ ତୁମେ ବି କୃପା ବଳରେ ବଳିଆନ, କାହିଁକି ନା ତୁମେ କଶ୍ୟପଙ୍କର ଆଦେଶରେ, କଶ୍ୟପ ତୁମକୁ ପୟବ୍ରତ କରିବା ପାଇଁ କହିଛନ୍ତି, ତୁମେ ମୋର ଭକ୍ତଙ୍କର ଆଦେଶରେ ବ୍ରତ କରି ମୋତେ ସନ୍ତୁଷ୍ଟ କରିଦେଇଛ, ତାପରେ ମୋର ଭକ୍ତର କୃପା ତୁମେ ପାଇଯାଇଛ, ବର୍ତ୍ତମାନ ଦୁଇ ଜଣ ଭକ୍ତର କୃପାଙ୍କର ଅପେକ୍ଷା, ବର୍ତ୍ତମାନ ବଳି ମହାରାଜ ପାଇଛନ୍ତି ଶୁକ୍ରାଚାର୍ଯ୍ୟଙ୍କର କୃପା, ଆଉ ତୁମେ ପାଇଛ କଶ୍ୟପଙ୍କର କୃପା, ତେଣୁ ଶୁକ୍ରାଚାର୍ଯ୍ୟ ଚାହୁଁଛନ୍ତି ବଳି ମହାରାଜଙ୍କୁ ଇନ୍ଦ୍ରପ୍ରସ୍ଥରେ ରଖିବା ପାଇଁ, ଆଉ କଶ୍ୟପ ଚାହୁଁନାହାନ୍ତି ବଳି ମହାରାଜଙ୍କୁ ହଟେଇବା ପାଇଁ, କିନ୍ତୁ ତୁମେ ଚାହୁଁଛ ବଳି ମହାରାଜଙ୍କୁ ଏ ଇନ୍ଦ୍ରପ୍ରସ୍ଥରୁ ହଟେଇବା ପାଇଁ, କିନ୍ତୁ ବର୍ତ୍ତମାନ ମୁଁ କ'ଣ କରିବି? ଦୁଇ ଜଣଙ୍କ भक्त कृपा दि जन दुईटा तो समान ना तेणु दुई जन कृपा रहिबो मु तृतीय उपाय सृजन करी भगवान जो उपाय करिसंती बलि महाराज के इंद्रपोस्ट रखिले आओ उपेन्द्र को भी इंद्रपोस्ट देले दुई जन भक्त कृपा बलवत्ती रहिला कि तृतीय उपाय भगवान सृजन करे भक्त कृपाटा एत्ते गोरियान तेणु वर्तमान बृहस्पति स्पष्ट भाव में कहीदे ए गोटे श्लोक कर विश्राम दवा दुईट श्लोक अच्छा कहते बृहस्पति कहते क्या ना इंद्र महाराज को ओजसीम बलि तेज बलिंग जे तुम न समर्थ अस्ति कश्चन भवत विदा भवान बापी वर्जय तु ईश्वरम हरि इंद्र बहुत चला से कहते हैं आज्ञा आप कि गोटे उपाय दे पारे ना आम कौन बड़ी महाराज के जय करानी उपाय दिखते कितने निष्कपट चित्तरे बृहस्पति कहते ओज स्यूनम बलिम जे तुम ना जे तुम न समर्थ अस्ति कश्चन कश्चन कौन सी उपाय द्वारा कई समर्थ हो पारे नहीं बलि महाराज को परास्त करने कई समर्थ हो पारे स्पष्ट बृहस्पति कहते ओजस्यूनम बलिम जे तुम बलि को जय करवा न कश्चन समर्थ अस्ति न कश्चन कई समर्थ हो पारना कई समर्थ हो पारना इंद्र कहते कई समर्थ हो पारे ना मुझे समर्थ हो पारे अरे तुम्हें इंद्र भगवत विद्या भवान बापी तुम्हें इंद्र स्वयं तुम्हें इंद्र बा तुम भली इंद्र यदि क्योंकि भी तुम धार करके आण भी बलियान बर्जय तुम ईश्वरम हरि केवल जड़े वर्तमान जय करे क्या बलि महाराज को सी किए ना ईश्वर से ईश्वर किए ना हरि हरि को बाद दे तुम भली केते इंद्र आसिले बा केहि भी आसिले केवल बलि महाराज को वर्तमान जय कर पारे इंद्र वर्तमान मन मन मझे कनसल्ट कर अच्छा जी बलि महाराज जो तेज पाई मुझे से कौन तेजियान व्यक्ति को धरी आने आउ कई गुरुकृपा पाई व्यक्ति को धरी आने पाद फाद सेवा कर इंद्र बड़ चाला भागवत तो सुखदेव गोस्वामी देवता मान कहते देवता शब्द कार्य कुशला देवता मान कार्य सिद्धि करने बड़ चाला आमर देवता मान तो एक कहे ना आमर ओडिशा गोटे नीति अच्छे ना इंद्र पाखे प्रजुज्य नुहे जहाँ कह जाए चरण चुटिया नीति जानी ना कार्य जितने साधन करा पड़े जितने चरण धरिया पड़े कार्य सरीगला चुटी धरा जाए ये नीति वास्तविक ठीक समस्ते कार्य साधन करने समय के नीच व्यक्ति भी चरण साधन चरण धरिया दरकार किंतु कार्य सरीगला पर चुटी धरिया उचित तुम्हें ये नीति भूल किंतु चरण धरिया नीति ठीक इंद्र देवता समाज से पश्चात्पद हूँ ना जिते भूल कम कले इंद्र गोटे सबठ बड़ गुण महान गुण से जिते भूल कले सुधा व्यक्ति निकट क्षमा प्रार्थना करते से दधिचुचि को जी धमक दे जो इंद्र जिते भगवान कहते तुम्हें जाओ दधिचुचि को तुम्हें अस्थि माग इंद्र केवे क्वेश्चन कर अरे जो दधिचुचि को धमक दे मारियापाई कि कहते तुम मत अस्थि दि बोले ना सांगे सांगे चलीगले चरण धरल महान व्यक्ति ये गुण भगवत कार्य साधन करने जदि कौन व्यक्ति चरण धरिया पड़े तो कौन असुविधा है किसी असुविधा ना महाराज सब गोटे सुंदर उदाहरण दिखते मतलब बहुत पसंद लगे अरे गध को जब बाप बोले कही गोड़ धरी दि जाए गध कौन आम बाप हो कि गधर गोड़ धरीदे गध यदि बोझ बोने आम कार्य साधन हो गला ना कि गध तो बाप हो पार ये सत्कथा ना कार्य साधन करने को देवता मान बड़ कुशल ये मोर कह तात्पर्य आम वैष्णव समाज में भगवत साधन भगवान कार्यपाई गुरुदेव सेवाई केत नीति पालन करा पड़ो अरे मुझसे भक्त को एमती गाड़ी देती मुझसे भक्त मोर शत्रुता अच्छी बर्तमान गुरुदेव सेवा करा पड़े ना मुझे निकट को जीवि ना ना से मोर शत्रु सुधा जी ताद्वारा मोर गुरुदेव प्रीति विधान हम मुझ तार चरण निकट को जीवि मु प्रार्थना करी ଇଏ ଶିକ୍ଷା ମୁଁ ଏଇଥିପାଇଁ ଏଇ ନୀତିଟାକୁ କହିଲି ଏଇଟା ଆପଣ ଭାବିବେ ନା ଏଇଟା ଦେବତାମାନଙ୍କ ନିକଟରେ ପ୍ରଯୁଜ୍ୟ ବୋଲି କ'ଣ କରିବା ଆମେ ଓଡ଼ିଆ ପିଲା ତ ବହୁତ ବିଶ ଉତ୍କଳ ସଂସ୍କୃତି ସହିତ ସମ୍ବନ୍ଧିତ ସେଥିପାଇଁ ମୁଁ ଖୋଲି କହିଦେଉଛି ଦେବତାମାନଙ୍କ ସହିତ ବିଲକୁଲ ଏଇଟା ପ୍ରଯୁଜ୍ୟ ନୁହେଁ କି ଦେବତାମାନେ କାର୍ଯ୍ୟକୁଶଳା ଏଇଟା ମାନିବାକୁ ପଡ଼ିବ କାର୍ଯ୍ୟଟାକୁ କିଭଳି ସିଦ୍ଧି ସାଧନ କରିବାକୁ ପଡ଼େ ସେମାନେ ଏକ୍ସପର୍ଟ ଇନ୍ଦ୍ର ଜାଣନ୍ତି ସେଥିପାଇଁ ପଚାରୁଛନ୍ତି ଆଚ୍ଛା ମୁଁ ଯଦି ଆଉ କୌଣସି ବ୍ରହ୍ମତେଜୀ ଗୁରୁଙ୍କ କୃପାରେ ଜଣେ ବଳିଆନ ହେଇଥିବ ସେଭଳି ବ୍ରହ୍ମତେଜୀ ପୁରୁଷକୁ ଆଣେ ତାକୁ ବଶ କରି ତାର ସେବା କରିକି ମୁଁ ତାକୁ ସନ୍ତୁଷ୍ଟ କରିକି ବଳି ମହାରାଜ ସହିତ ଯୁଦ୍ଧ କରେ ମୁଁ କଣ ଜୟ କରିପାରିବିନି ବୃହସ୍ପତି କହୁଛନ୍ତି ନାଇଁ ବାପା ବର୍ଜୟ ତମ ଈଶ୍ୱର ହରି ହରି ବ୍ୟତୀତ ଆଉ କେହି ପାରିବେ ନା ଏହା କହିଲା ପରେ ବି ଇନ୍ଦ୍ରଙ୍କ ମନରେ ସନ୍ଦେହ ଅଛି ବର୍ତ୍ତମାନ କ୍ଲାରିଫାଏ କରିଦେଉଛନ୍ତି ବିଜିଷ୍ୟତି ନ କୋପି ଅନ୍ୟମ୍ ବ୍ରହ୍ମ ତେଜ ସମେତମ୍ ନଅସ୍ୟ ଶୁକ୍ରମ୍ ପୁରସ୍ତାତମ୍ କୃତାନ୍ତସ୍ୟ ଯଥା ଜନା ଗୋଟେ ଉଦାହରଣ ଦେଲେ ବୃହସ୍ପତି କୃତାନ୍ତ ସମ୍ମୁଖରେ ଯମରାଜଙ୍କ ସମ୍ମୁଖରେ ଯେଭଳି କେହି ଦଣ୍ଡାୟମାନ ହୋଇ ରହିପାରନ୍ତି ନା ନିଶ୍ଚୟ ତାକୁ ମୃତ୍ୟୁବରଣ କରିବାକୁ ହିଁ ପଡ଼ିବ ବର୍ତ୍ତମାନ ବଳି ମହାରାଜ ଶୁକ୍ରାଚାର୍ଯ୍ୟଙ୍କ କୃପାରେ ଏତେ ବଳିଆନ ହୋଇଛନ୍ତି ତାଙ୍କ ସମ୍ମୁଖରେ ବିଜେଷ୍ୟତି ନ କୋପି ଅନ୍ୟମ୍ ବ୍ରହ୍ମ ତେଜ ସମାଧିତମ୍ କେହି ଯଦି ସେ ବ୍ରହ୍ମ ତେଜକୁ ଧାରଣ କରିକି ଆସନ୍ତି ସ୍ୱୟଂ ସେ ବି ବଳି ମହାରାଜଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇପାରିବେ ନା ଆଉ କ'ଣ କହୁଛନ୍ତି ଏତେ ବଳି ମହାରାଜ ତା ମାନେ ଶୁକ୍ରାଚାର୍ଯ୍ୟ ତାଙ୍କର ସମସ୍ତ କୃପାକୁ ଯାହା କହନ୍ତି ସବୁ ଉଜାଡ଼ି ଦେଇଥିଲେ କୃପାର ଭଣ୍ଡାରକୁ ବଳି ମହାରାଜକୁ ଉଜାଡ଼ି ଦେଇଛନ୍ତି ଆଉ ଏଇ ତେଜକୁ ଆରେ ଭଗବାନ କାହାକୁ କୃପା କରନ୍ତି କି ଜାଣିବ ଯିଏ ଭଗବାନ କୃପାଟାକୁ ଜାଣେ ପ୍ରଭୁପାଦ ବହୁତ ସୁନ୍ଦର କଥା କୁହନ୍ତି ଓନ୍ଲି ଏ ବୈଷ୍ଣବ କ୍ୟାନ୍ ରେକୋନାଇଜ୍ ଏ ବୈଷ୍ଣବ ପ୍ରଭୁପାଦଙ୍କର କଥା ଗୁରୁଦେବ ସେଥିପାଇଁ କହନ୍ତି ପ୍ରଭୁପାଦ ସବୁ ଶାସ୍ତ୍ରର ଜିଷ୍ଟକୁ ନେଇ ଆସିଛନ୍ତି ଆଣିଛନ୍ତି ଆରେ ବୈଷ୍ଣବ କେବଳ ବୈଷ୍ଣବକୁ ଚିହ୍ନିବ କାରଣ ଯିଏ ଭଗବାନଙ୍କର କୃପାଟା କଣ ଜାଣିଛି ସିଏ ଜାଣେ ଭଗବାନ କୃପାଟା କାହା ଶରୀରରେ କାର୍ଯ୍ୟ କରୁଛି ଗୁରୁଦେବ ସେଥିପାଇଁ କୁହନ୍ତି ନା ଗୁରୁ ଦର୍ଶନ ମାନେ କଣ ବୈଷ୍ଣବ ଦର୍ଶନ ମାନେ କଣ ଯେ ଭଗବାନଙ୍କର କୃପାଟା କିଭଳି ଗୁରୁଦେବଙ୍କ ଶରୀରରେ କାର୍ଯ୍ୟ କରୁଛି ଏଟାକୁ ଦର୍ଶନ କରିବା ତେଣୁ ଶୁକ୍ରାଚାର୍ଯ୍ୟଙ୍କର କୃପାଟା ବଳି ମହାରାଜାଙ୍କ ଶରୀରରେ କିଭଳି କାର୍ଯ୍ୟ କରୁଛି ଇଏ ତ ଗୁରୁ ଥିଲେ ନା ବାସ୍ତବିକ ଗୁରୁ ଥିଲେ ନା ବୃହସ୍ପତି ସେ ଜାଣିପାରୁଛନ୍ତି ଆରେ ବଳି ଆଜି ଗୁରୁ କୃପାରେ ବଳିଆ ସେଟାକୁ ସେ ଦର୍ଶନ କରୁଛନ୍ତି ନା ସେ କ୍ଲାରିଫାଏ କରିଦେଲେ ଇନ୍ଦ୍ରଙ୍କୁ ଇନ୍ଦ୍ର ଏଟା ବଳିଙ୍କର ତେଜ ନୁହେଁ ଏ ତାଙ୍କର ଗୁରୁଙ୍କର ତେଜ ତେଣୁ ଇନ୍ଦ୍ର ବର୍ତ୍ତମାନ ହାତ ଯୋଡ଼ି ବର୍ତ୍ତମାନ ପ୍ରାର୍ଥନା କରିବେ ଆଜ୍ଞା ଉପାୟ ଦିଅନ୍ତୁ କ'ଣ କରାଯିବ ତଥାପି ଇନ୍ଦ୍ର ଉପାୟ କେବେ କେତେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ କେଉଁଦିନ ବଳି ମହାରାଜ ଫଲ ଡାଉନ୍ ହେବେ କେଉଁଦିନ ମୁଁ ଇନ୍ଦ୍ର ପୋଷ୍ଟ ପାଇବି ବର୍ତ୍ତମାନ ସବୁ ପ୍ରଶ୍ନ ପଚାରିବି ଶେଷରେ ତାଙ୍କୁ ନିରାଶ କରି ବୃହସ୍ପତି କହିଦେବେ ବାପା ଯେତେ ଶୀଘ୍ର ପାରୁଛ ଗୋଟେ ସେକେଣ୍ଡ ବି ଆଉ ଲେଟ୍ କରନା ଶୀଘ୍ର ଏଇ ଇନ୍ଦ୍ର ପୋଷ୍ଟ ଛାଡ଼ିକି ପଳା ଆମେ ସନ୍ଧ୍ୟାବେଳକୁ ଶୁଣିବା ଇନ୍ଦ୍ର ପୋଷ୍ଟ ଛାଡ଼ିକି ଇନ୍ଦ୍ରଦେବ ପଳେଇଗଲା ପରେ ପୁରନ୍ଦର ପଳେଇଗଲା ପରେ ଅଦିତିଙ୍କ ମନରେ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ନିତାଇ ଗୌର ପ୍ରମାନନ୍ଦେ ହରି ହରି ବୋଲ।